ॐ नमो भगवते वासुदेवाय। श्रीमद्भगवद गीतार चतुर्थ अध्याय गतकाल मन श्रवण करथले 14 नंबर श्लोक भगवान दिव्य कर्म जन्म कर्म चमे दिव्यम एवं जो व्यक्ति तत्वत जन्म किभली दिव्य कहले श्लोकर अजो विषन व्यात्मा भूताना कर्म किभली दिव्य व्याख्या करी करी आसुछन्ति एवं ए पॉइंट रे कहुछन्ति नमे कर्माणि लिप्यन्ति नमे कर्म फल स्पृहा इति मांग जो अभिजानाति कर्म भी स न बध्यते। भगवान जो कर्म को आम लीला बोली कहूँ कर्म बोली कहूना आमर कर्म को आम सेवा बोली कहूँ। साधारण लोक मैंने जो कर्म करते कर्मर संज्ञा दि जाए कर्म कहीं निजर सुख अच्छी से कर्मबंधन में पड़े भोग लालसा रही अंतकरण टाक शुद्धि करवाटा एत बड़ गोटे व्यापार भगवान प्रथम से चयस कले विशेषकर भक्ति योगी मान उपकार निष्काम कर्म जो ही प्रथम व्याख्या कले आम तो कलिजुगर व्यक्ति मैंने प्रायत सकामी कलिजुगर रजगुण प्राबल्यटा अधिका कलिजुग मान रज उत्तम प्राबल्य अधिका सत्वगुण हूँ कम धर्म भावन भी आम धार्मिक व्यक्ति हेले भी रिलीजियस पर्सन हेले भी राजसिक भावना विषय से आजिकल अनुष्ठान गुड़ सब राजसिक अनुष्ठान नकल लोक आसवेनि कि राजसिक गुणटा भक्ति सहित लगला पर कौन भक्ति द्वारा राजसिक गुणटा शोधन हम सब आजिकल राजसिक खावा पीवा आरेंजमेंट सब कले ही लोक मैंने आसवे अच्छा जो मैंने जानते से इंट्रोड्यूस कर तुम्हें जो पुरी मंदिर देखो ना मंदिर ट्रेडिशन सब कम चेंज हो पुरी मंदिर आगे जाऊँ जो बस पाते प्रसाद तले बस लोक पाइदे कौटे गोटे पैंडल करवा गोटे रूफ करवा सब किसी ना बर्तमान के देख नीट क्लीन कौन से सब कौन भांगी सब कले लोक मैंने राजसिक हो तेना राजसिक लोक भावना मान गए धर्म पर व्याघात आघात आसे आस कौन जगह एम जिनकी गोसाई मैंने कुड़िया भितर ठाकुर रखी थे आज कौन राजसिक लोक ये आसे तो भगवान प्रणाम करेन प्रसाद टे पाइबे घृणा करेंगे तेना आचार्य मैंने जेहतु एम्पावर्ड से जानते राजसिक लोक मान आकर्षण करवा कारण भगवान दुखित होती कहीं जिते जीव कृष्ण विमुख हे जिते दुख पाँच भगवान से दुखित कारण भगवान से सतान ना तो भगवान जो कार्यटा करा कथा से भगवान करें बोली भक्त को पठाऊ तुम्हें टाइम प्लेस एंड सर्कमस्टेंस समय काल परिस्थिति रे तुम्हें गोटे राजसिक तामसिक लोकटा को टाणी किमती आण सात्विक लोक मैंने आगुरी सब जमी मुनि ऋषि मैंने कुड़िया भितर रोते बड़ा फलमूल खाऊ नदी में स्नान कौन थे कंथा कौपिन सीटा हेनी राजसिक लोक मैं हेनी कितु राजसिक तामसिक लोक मानी जो आचार्य मैंने व्यवस्था कर तार काम कार्यटा कौन आम से राजसिक तामसिक गुणटा को शोधन कर सत्वगुण को आस शोधन रूप है भक्ति जग से भगवान छटी अध्याय प्रथम ने आम ये आसु आसु सांग ट्रेनिंग दिया सेवा कर्मटा तुम निष्काम कर्मटा शिख भगवान कह कथा कनक्लूजन देवे श्लोक कि पूर्व श्लोक बहुत महान कथा कही नमे कर्माणी लिप्यन्ते नमे कर्म फल स्पृहा एत बड़ सुंदर सृष्टि करुच्चे ब्रह्मा को सृष्टि करुच्चे शिव को सृष्टि करुच्चे एत अवतार को सृष्टि करुच्चे समस्त सृष्टि कला भी मोर का प्रति आसक्ति ना आसक्ति हूँ कर्मर बंधन कारण पूर्वर जे लोक मैंने बहुत नुले धन सम्पत्ति ना राजा नथिले सेम किसी मान ना सबकर आमठू से भल जिन सब आमर गोटे खराब हो कल जुगे आम खराब जिनस प्रति आसक्ति होने भल जिन प्रति भी आसक्ति हो नी से स्त्री बहुत सुंदर थे बहुत आगर जो सब माँ मैंने देख से बहुत कथबसा करें गुण बहुत पुणी भी सेटाचमेंट ना आम खराब जिनस प्रति आटाचमेंट मैं आम एत फलेन कंडीशन अच्छी गोटे अति मान जो नीच स्थित अच्छी भगवान दया रही आचार्य मैंने आसान प्रभुपाद जी महाराज ये सब प्रिंसिपल गुडा सब देखते आम डिफरेन्स गुड़ा सब देखा पड़ो ଆଚାର୍ଯ୍ୟମାନଙ୍କ ପ୍ରିନ୍ସିପଲରେ ଆମର ବ୍ୟବହାରିକ ଜୀବନରେ ଆମେ କେମିତି ପ୍ରକୃତରେ ବଞ୍ଚିକି ରହିପାରିବା, ଭକ୍ତିରେ କେମିତି ପ୍ରଗତି କରିପାରିବା, ତା ପଏଣ୍ଟ ଗୁଡ଼ାକ, ସିକ୍ରେଟ ପଏଣ୍ଟସ ଗୁଡ଼ାକ କେଉଁଠି ରହୁଛି, ଏସବୁ ଗୀତା ଭାଗବତରେ ଅଛନ୍ତି। ଫିଲୋସଫି ଦର୍ଶନଟାକୁ ସ୍ଥାପନ କରିବା ବଡ଼ ଜିନିଷ ନୁହେଁ, କିଏ ଶ୍ରଦ୍ଧା କରିଦେବ ସିଏ ସେ ଦର୍ଶନଟାକୁ ସ୍ଥାପନ କରିଦେବ, କିନ୍ତୁ ଅଧିକାର ହିସାବରେ ଗୋଟେ ବ୍ୟକ୍ତିକୁ ଏନଗେଜମେଣ୍ଟ ଦେଇକି ତାକୁ ରଜଗୁଣ ତମଗୁଣରୁ ନେଇକି ସତଗୁଣରେ ପହଞ୍ଚାଇବାଟା ଏଇଟା ବହୁତ ବଡ଼ ଜବ୍। ତାର ଗୁଣ ପ୍ରାବଲ୍ୟ ରହିବ ନା, ସେ କେତେ ଦିନ ଭଜନ କରୁଥିବ, ତା ରଜଗୁଣ ବଢ଼ିଗଲା ଆଉ ସେ ଭଜନରେ ତାର ମନ ଲାଗିବନି, ପୁଣି ତାକୁ ଘୂରେଇଦେବ, ପୁଣି ସତଗୁଣ କେମିତି ଆସିଲା ସେଇଟା ବୁଝାବୁଝି କରିକି ପୁଣି କେତେ ଦିନ ଭଜନ କରିବ। ଗୁଣ ପ୍ରଭାବଟା ପ୍ରଚୁର ଜଗତର ଭରି ହେଇକି ରହିଛି, ସେଥିପାଇଁ ଆମେ ସବୁବେଳେ ଲାଗିକି ପ୍ରଭୁପା ସେଥିପାଇଁ ଇଭିନିଂ ପ୍ରୋଗ୍ରାମକୁ ଷ୍ଟ୍ରିକ୍ଟଲି କରନ୍ତି, ସବୁ ପ୍ରୋଗ୍ରାମ ଗୁଡ଼ିକ ଆଟେଣ୍ଡ କର, ଭଗବାନଙ୍କର ଭଜନ କର, ଭାଗବତ ପଢ଼। ୟାର ଯଦି ସବୁ ଜିନିଷକୁ ଆମେ ଦେଖିବା ଭକ୍ତି ସହିତ ୟାର ଲିଙ୍କ କ'ଣ ରହିଛି, ପ୍ରଥମେ ଆଟଲିଷ୍ଟ ତୁମେ ସତଗୁଣକୁ ଆସିବ। ସତଗୁଣଟା ହୃଦୟ ଭିତରେ ଯଦି ଆମର ଜାଗ୍ରତ ନ ହେଉଛି ଆମେ ତାକୁ ନିଜର କରିପାରିବାନି, ସବୁଗୁଡ଼ିକ ଅଫିସିଆଲ ହେବ, ଗୋଟେ ନିଜର ବୋଲି ଲାଗିବନି। ତେଣୁ ଏଇ ଯେଉଁ ଚେଞ୍ଜେସ୍ ଗୁଡ଼ା ସବୁ ଆସିଯାଉଛି, ମାନେ ଟାଇମ୍ ହିସାବରେ କେତେ କଳିଯୁଗ ନା, ଭଗବାନ କହୁଛନ୍ତି ମୋର କର୍ମରେ ଆସକ୍ତି ନାହିଁ, ମୁଁ ଏତେ ଗୁଡ଼େ ସୃଷ୍ଟି କରିକି ମୋର କିଛି କୌଣସିରେ ମୁଁ ଆସକ୍ତି ନାହିଁ। କିନ୍ତୁ ଆମେ ଏଇ କଥା ମୁଁ କହୁଥିଲୁ ନା, ଆମେ ଖରାପ ଜିନିଷରେ ବି ଆସକ୍ତି ହେଉଛି, ଆମଠୁ ପୂର୍ବରୁ ଆମ ପୂର୍ବପୁରୁଷମାନଙ୍କୁ ଦେଖିବା, ସେମାନଙ୍କର ଭଲ ଷ୍ଟାଣ୍ଡାର୍ଡ଼ ଥିଲା, ଭଲ ଘର ଦ୍ୱାର ସଂସାର ଯାହା ସବୁ ଥିଲା, ସେମାନେ ଆଟେଚ୍ ନଥିଲେ ଏତେ, ସେ ଜାଣିଥିଲେ ଏସବୁ ନଷ୍ଟ ହେବ, ଅନ୍ନେସେସରିଲି ଅଜା କୁହନ୍ତି ଅନାବଶ୍ୟକ ଭାବରେ ଆମର ଆସକ୍ତି କ'ଣ ବଢ଼େଇ ଚାଲିଛି। ଏଇଟା ହେଉଛି କଳିର ସବୁଠୁ ବଡ଼, ରଜଗୁଣର ସବୁଠୁ ବଡ଼ ପ୍ରଭାବ କ'ଣ, ଅନ୍ନେସେସରି ଆଟାଚମେଣ୍ଟ। କଳିଟା ତୁମେ ତୁମକୁ କଳି ଧରିଛି ବୋଲି ତୁମେ ଏଥିରୁ ଜାଣିବ। ଜଣେ ବ୍ୟକ୍ତି ଅନାବଶ୍ୟକ ଭାବରେ ତାର ଆସକ୍ତିଟା ବଢ଼ି ବଢ଼ିକା ଚାଲୁଛି ସବୁଥିରେ। ଭଗବାନ କହିଲେ ନାହିଁ, ମୋର ନମେ କର୍ମାଣି ଲିପ୍ୟନ୍ତି, ନମେ କର୍ମ ଫଲ ସ୍ପୃହା, ମୁଁ ଯେଉଁ କର୍ମ କରୁଛି କର୍ମଟା କରିକି ତାର ଗୋଟେ ଫଳସ୍ପୃହା ପାଇବା ଏଇଟା ମୋର ଆଶା ନାହିଁ। ମୁଁ ସୃଷ୍ଟିଟା କରିଛି ଏତେ ଜିନିଷ କରି ତାପରେ ମୋର ଗୋଟେ ସ୍ପୃହା ଅଛି, ମୋତେ ପୂଜା କରିବା ଦରକାର, ମୋତେ ସେବା କରିବା ଦରକାର, ନାହିଁ ଭଗବାନଙ୍କୁ ସେମିତି ଭଗବାନଙ୍କର କିଛି ଡିମାଣ୍ଡ ନାହିଁ। ଆମେ ଖାଇବାକୁ ଦେବା, ପୂଜା କରିବା, ସେବା କରିବା, କୀର୍ତ୍ତନ କରିବା, ଆମେ ଆଜି ଏତେ ଇସ୍କନ ଭକ୍ତ ଅଛି କୀର୍ତ୍ତନ କରୁଛେ, ଯେତେବେଳେ ଗୋସାଇଁମାନଙ୍କ ପାଖରେ ଥିଲେ କେହି ନଥିଲେ, ତାଙ୍କ କତିରେ ଯାତ୍ରୀ କେହି ନଥିଲେ, ଗୋସାଇଁମାନଙ୍କ ବିଗ୍ରହ ପାଖକୁ କିଏ ଆସୁଥିଲେ, ସେ ହିଁ ପୂଜାରୀ, ସେ ହିଁ ଭଗବାନ ପୂଜାରୀ ଦୁଇ ଜଣ, ତାଙ୍କୁ ତ ଖରାପ ଲାଗୁନଥିଲା। ଆଜି ଲକ୍ଷ ଲକ୍ଷ ଲୋକ ଭଗବାନ ପାଖକୁ ଆସିଛନ୍ତି, ତାଙ୍କ କିଏ ଆସିକି ଲକ୍ଷ ଲୋକ ଆସିକି ପ୍ରଣାମ ନ କଲେ ତାଙ୍କର କିଛି କ୍ଷତି ନାହିଁ, କି ଜଣେ ଲୋକ ବି ତାଙ୍କୁ ପୂଜା କଲେ ବି ତାଙ୍କର କିଛି କ୍ଷତି ନାହିଁ, କେଉଁଥିରେ ଆସକ୍ତି ନାହିଁ, ସେ ତ ସ୍ୱୟଂ ସ୍ୱରୂପ, ସ୍ୱରୂପ ଆନନ୍ଦ କାଳେ ଶୁଣିଥିଲେ ନା, ସ୍ୱରୂପରେ ସେ ଆନନ୍ଦ, ତାଙ୍କ ସ୍ୱରୂପଟା ଆନନ୍ଦମୟ, ତାଙ୍କ କ'ଣ ଦରକାର ବାହ୍ୟ ଜିନିଷ। ଇତିମାନ ଯେଉଁ ଅଭିଯାନ ଆତି, ମୋତେ ସବୁବେଳେ ମନେ ରଖିବ ମୋର ଆସକ୍ତି ନାହିଁ କି କର୍ମଫଳର ସ୍ପୃହା ନାହିଁ, ଏଇଟା ଯିଏ ଜାଣିଦେଲା କର୍ମବିହୀନ ଅସବଧ୍ୟତେ ତାକୁ କର୍ମଫଳ ବାନ୍ଧି ପାରିବେନି। ଯେମିତି ଭଗବାନ କେତେ ଜାଗା ଲଗାଇଲେ, ଏଇ ଶ୍ଳୋକ ପୂର୍ବରୁ କହିଲେ ଜନ୍ମ କର୍ମେ ଚମେ ଦିବ୍ୟମ ଏମ ତତ୍ତ୍ୱ, ମୋତେ ଯେ ତତ୍ତ୍ୱରେ ଜାଣିଦେଲା ସେ ମୋ ପାଖକୁ ପଳାଇବ। ଏଠି କହିଦେଉଛନ୍ତି ଯେ ମୋତେ ଜାଣିଦେଲା ଯେ ମୋର କର୍ମଫଳ ସ୍ପୃହା ନାହିଁ କିମ୍ବା ମୁଁ କର୍ମରେ ବାନ୍ଧି ହୁଏ ନା, ଏତିକି ଜାଣିଦେଲା ସେ କର୍ମବନ୍ଧନ ମୁକ୍ତ ହୋଇଯିବ। ଯେ ଭଗବାନଙ୍କର ଗୋଟିଏ ଗୋଟିଏ ସ୍ୱରୂପକୁ ଚିନ୍ତନ କରିକି ଜାଣିଦେବ ଭଗବାନ ହେଉଛନ୍ତି କ'ଣ, ଆମେ ଭଗବାନ କ'ଣ, ଏଇ ଆବସଲ୍ୟୁଟ୍ ଯାହା ପ୍ରଭୁପାଦଜୀ ମହାରାଜ କୁହନ୍ତି, ଅଦ୍ୱୈତ ଜିନିଷଟାକୁ ଆମେ ବର୍ତ୍ତମାନ ସୁଦ୍ଧା ମୁଣ୍ଡରେ ପୁରେଇ ପାରିଲେ। ଭଗବାନ କ'ଣ ନା, କର୍ତ୍ତୁମ ଅକର୍ତ୍ତୁମ ଅନ୍ୟଥା କର୍ତ୍ତୁମ, ଭଗବାନ ସବୁ କରିଦେଇପାରିବେ। ତେଣୁ ଆମେ ଯେତେବେଳେ ଭଗବାନ ସବୁ କରିପାରିବେ, ଆମେ ଯେତେବେଳେ ତାଙ୍କୁ ଡାକୁଛେ, ଆମର ଆଉ ଜୀବନର ଲାମେଣ୍ଟେସନ୍ କ'ଣ ଅଛି, ଆମ ଜୀବନର ଅଭାବ ଗୋଟେ କ'ଣ ଅଛି, ଆମ ଜୀବନରେ ଗୋଟେ ଥଟ୍ଫୁଲ୍ କାହିଁକି, ଆମେ ଭବିଷ୍ୟତ କାହିଁକି ଚିନ୍ତା କରିବା, କ'ଣ ହେବ କ'ଣ ନାହିଁ, ତା ମାନେ କ'ଣ ଭଗବାନଙ୍କର ଅଦ୍ୱୈତ ଯେଉଁ ଅଦ୍ୱୈତ ସତ୍ୟର ତାଙ୍କର ଯେଉଁ ସ୍ଥିତିଟାକୁ ଆମେ ସ୍ୱୀକାର କରିବା ପାଇଁ ଦ୍ୱିଧା କରୁଛେ, ନହେଲେ ଆମେ ସ୍ୱୀକାର କରୁନେ, ନହେଲେ ଆମେ ଚିନ୍ତା କାହିଁ କରିବା, ସେଠି କର୍ତ୍ତୁମ ଅକର୍ତ୍ତୁମ ଯେଉଁଟା କରିବା ଜିନିଷଟାକୁ ଅକର୍ତ୍ତା କରିଦେଇ ନ କରିପାରିବେ, ଆଉ ନ କରିବା ଜିନିଷଟାକୁ କରିଦେଇପାରିବେ, ଏ ସେଥିପାଇଁ ଆମେ ତାଙ୍କୁ ଭଜନ କରୁଛେ। କୃଷ୍ଣ କ'ଣ, କୃଷ୍ଣ ହେଉଛନ୍ତି ଆମେ ଯେଉଁଟା ଅସମ୍ଭବ ବୋଲି ଜୀବନରେ କେବେ ବି ଭାବିନେ, ଭାବୁଛେ ଏଇଟା କେବେ ବି ମୋ ଜୀବନରେ ହେଇପାରିବନି, ସବୁବେଳେ ଗୋଟେ ଜୀବ ତା ମୁଣ୍ଡରେ ଏଇଟା ଭାବନା, ଏଇଟା କେବେ ବି ମୋ ଦ୍ୱାରା ହେବନି, ସେ ତାର ମୁଣ୍ଡରୁ ଆଗେ ସେଟ୍ଅପ୍ କରିଦେବୁ, ଆରେ ତୁ କେବେ ତୋ ଦ୍ୱାରା ହେବନି, ତୁ ତ ଭଗବାନ ହେଇଗଲୁ, ସେଇଟା କର୍ମୀର ଆଇଡ଼ିଆ, ଆମର ଆଇଡ଼ିଆ ସେଟା ନୁହେଁ, ଆମର କର୍ତ୍ତୁମ ଅକର୍ତ୍ତୁମ ଅନ୍ୟଥା କର୍ତ୍ତୁମ, ଆମେ ଗୋଟେ ଏତେ ହୋପ୍ଫୁଲ୍ ଲାଇଫ୍ ଆମର, ଗୋଟେ କ'ଣ କୁହାଯାଏ ଆଶାପୂର୍ଣ୍ଣ ଜୀବନ, ସବୁବେଳେ ସବୁବେଳେ ଉଜ୍ଜୀବିତ ଜୀବନ, ଆମର ଶୁଷ୍କ ଜୀବନ ନୁହେଁ, ନା ସେ ଭଗବାନଙ୍କୁ ଆମେ ଭଜନ କରୁଛେ, ପୁଣି ଭଗବାନ କିଏ ଆସିନା ପରମ ପୁରୁଷ ସୁପ୍ରିମ ପର୍ସନାଲିଟି ଗୋଟେ, ସେ ସବୁକିଛି କରିପାରିବେ, କର୍ତ୍ତୁମ ଅକର୍ତ୍ତୁମ ଅନ୍ୟଥା କର୍ତ୍ତୁମ, ଆମେ କରିବା ପାଇଁ ବାଧ୍ୟ କରିବା ଉଚିତ ନା, ଆମର ଗୋଟେ ପ୍ରୋବ୍ଲେମ ଏଇଟା ରହିଯାଉଛି, ଆମେ କରିବା ପାଇଁ ଭଗବାନଙ୍କୁ ବାଧ୍ୟ କରୁଛୁ, ପ୍ରଭୁ ମୋର ଏଇଟା ଦିଅ, ନାଇଁ ନାଇଁ ନାଇଁ, ସିଏ ସବୁକିଛି କରିପାରିବେ। ଆମେ ତାଙ୍କୁ ଯିଏ ଭଜନ କରୁଛେ ଆଟଲିଷ୍ଟ ଯିଏ ମହାମନ୍ତ୍ର କରୁଛି ସେତିକି ଜାଣିବା ଦରକାର, ମୋର ଡେଷ୍ଟିନି ମୋର ଫ୍ୟୁଚର ଏସବୁ ମୁଁ ବିଲିଭ କରୁନି, କିଛି ମୋର ଭାଗ୍ୟକୁ ମୁଁ ବିଶ୍ୱାସ କରୁନି, କାରଣ ମୁଁ ଯାହାର ଭଜନ କରୁଛି ସବୁକିଛି ଗୋଟେ ମୁମେଣ୍ଟରେ ସବୁକିଛି ଚେଞ୍ଜ କରିଦେଇପାରିବି। ଅନ୍ୟଥା କର୍ତ୍ତମ, ତୁମର ଯାହା ଲେଖା ହେଇକି ରହିଛି ସେଇଟା ବି ସେ ଜାଣିଲେ କାଟିଦେବେ, ଡେଷ୍ଟିନିଟାକୁ ତୁମେ ଭାବନି ସେଇଟା ଫିକ୍ସ, ସେ ଚାହିଁଲେ ସେଇଟାକୁ ୱାପ୍ ଆଉଟ୍ କରିଦେବେ, ସେଇଟା ତାଙ୍କର ଶକ୍ତି। ଯେମିତି ମହାଭାରତ ଯୁଦ୍ଧରେ କମେଣ୍ଟରେ ଚକ୍ରବାଦ ଲେଖୁଛନ୍ତି ଦ୍ରୋଣଙ୍କର, ନାଇଁ ଭାଗବତରେ, ଭାଗବତର ଭୀଷ୍ମଚରିତ୍ରରେ ଲେଖୁଛନ୍ତି, ଅର୍ଜୁନଙ୍କର ଯେତେବେଳେ କହିଲେ ନା ଅର୍ଜୁନ ରଥ ସ୍ଥାପେ ତୁମେ ଅଚ୍ୟୁତ, ସେନୟରୁ ବହି ମଧ୍ୟ ରଥ ସ୍ଥାପେ ମୁଁ ଅଚ୍ୟୁତ, ଭଗବାନ ନେଇକି ରଥଟାକୁ ସିଧା କାହା ଆଗରେ ରଖିଦେଲେ, ସିଧା ଭୀଷ୍ମଙ୍କ ଆଗରେ ରଖିଲେ। ଭଗବାନ ବହୁତ ଟ୍ରିକ୍ଲି ମୁହଁଟା କରିବେ ନା, ମୁହଁଟା କାହାକୁ ଦେଖିଲେ ମୁହଁ ସେ ଭଗବାନ ଜାଣିଛନ୍ତି, ଆଉ କାହା ଆଗରେ ରଖିଲେନି, ସିଧା ନେଇ ଭୀଷ୍ମଙ୍କ ଆଗରେ ରଖିଦେଲେ। ଯେତେ ଗୁରୁଜନ ଥିଲେ ଗୋଟେ ସାଇଡ଼ରେ, ଭୀଷ୍ମ ଦ୍ରୋଣ କର୍ଣ୍ଣ ସରି ଭୀଷ୍ମ ଦ୍ରୋଣ କୃପାଚାର୍ଯ୍ୟ ସେ ସାଇଡ଼କି ନେଇ ରଖିଲେ, ଆଉ ସ୍ପେଶାଲି ନେଇ ରଥଟାକୁ ଦ୍ରୋଣାଚାର୍ଯ୍ୟ ସରି ଭୀଷ୍ମଙ୍କ ଆଗରେ ରଖିଦେଲେ। ଏଇ ଯେଉଁ ଭଗବାନ ଚାହିଁଲେ କ'ଣ କରିଦେଇପାରିବେ, ତୁମର ଯାହା ଡେଷ୍ଟିନ ଫ୍ରି ଡେଷ୍ଟିନ ତ କହୁଛ ନା ଫିକ୍ସଡ ଅଛି, ସେଇଟାକୁ ସେ ଚାହିଁଲେ ନେଇ ଆସିପାରିବେ, ସେମିତି କିଛି ଗ୍ୟାରେଣ୍ଟି ନାହିଁ। ଆମେ ଏମିତି ଠାକୁରଙ୍କର ଭଜନ କରୁଛେ ସେ ସବୁକିଛି କରିଦେଇପାରିବେ, ଯାହାର ଏଇ ବିଶ୍ୱାସଟା ନାହିଁ ସିଏ ଭକ୍ତିରେ ମୁଁ ଭକ୍ତି ପାଇପାରିବିନି ମୋର ଏଇଟା ହେବନି, ନା ସେ ପେସିମିଜିମ୍ଟା ନାହିଁ କୃଷ୍ଣ କନସିୟସନେସ୍ରେ, ଯାହାର ପେସିମିଜିମ୍ ଅଛି ମାନେ ତାର ଫେଥ୍ ନାହିଁ, ବିଶ୍ୱାସଟା ନାହିଁ। ଗୋଟେ ଦିନରେ ଗୋଟେ ମୋମେଣ୍ଟ ଚାହିଁଲେ କୃଷ୍ଣଟା କରିପାରିବେ, କାହିଁକି କରୁନାହାନ୍ତି, ଆମ ଗପି ଆଗରେ ରହିବାକୁ ପଡ଼ିବ, କିଛି କହିହେବନି, କାହିଁକି କରୁନାହାନ୍ତି, ସେ ସୁପ୍ରିମ, ସୁପ୍ରିମ କିଛି କ୍ୱେଶ୍ଚନ୍ କରିହେବନି, ସେ ସୁପ୍ରିମ ନା, ସେଥିପାଇଁ ସେ ଅଙ୍ଗୁଷ୍ଠୀ ଦେଖିକି ଚକ୍ରପାତ ସେ ତାଙ୍କ ଟୀକାରେ ଲେଖୁଛନ୍ତି, ସମସ୍ତଙ୍କ ଆୟୁଷକୁ ହରଣ କଲେ ଏବଂ ଅର୍ଜୁନଙ୍କୁ ବିଜୟ ଦେଲେ, ଅର୍ଜୁନଙ୍କ ରଥଙ୍କୁ ରଖିଦେଲେ, ରଥ କହିଲେ, ଅର୍ଜୁନ କହିଲେ ଯୁଦ୍ଧ କାମ ମୁଁ ଯୁଦ୍ଧ କାମମାନଙ୍କୁ ଦେଖିବି, ଅର୍ଜୁନ କ'ଣ ଚିହ୍ନାନ୍ତି ଭୀଷ୍ମ କିଏ ଦ୍ରୋଣ କିଏ କର୍ଣ୍ଣ କିଏ, ସେ ଆଙ୍ଗୁଠି ଦେଖିକି ଚିହ୍ନଉଛନ୍ତି, ଅୟମ ଦ୍ରୋଣ ଅୟମ କର୍ଣ୍ଣ ଅୟମ ଭୀଷ୍ମ, ଏ ଅୟମ ଅୟମ କହିବା ଦ୍ୱାରା ଆଙ୍ଗୁଠି ଦେଖିବା ଦ୍ୱାରା ତାଙ୍କ ଆୟୁକୁ ସବୁ ହରଣ କରିନି ଚାଲିଗଲେ, ପିତାମ ଭୀଷ୍ମ ସେଠି ଧରିପାରୁଥିଲେ, ଆରେ ଆରେ ଇଏ ଅୟମ ଅୟମ କହୁଛନ୍ତି କାହିଁ, ଆୟୁ ହରଣ କରିଦେଲେ, ଇଏ ହେଉଛନ୍ତି ଭଗବାନ। ତାଙ୍କର ସବୁ ମୃତ୍ୟୁର ସମୟ ନଥିଲା, ସମସ୍ତଙ୍କ ଆୟୁକୁ ହରଣ କରିଦେଲେ ସାଙ୍ଗେ ସାଙ୍ଗେ, ଭଗବାନ ଚାହିଁଲେ ଆୟୁ ଦେଇପାରିବେ, ଚାହିଁଲେ ଆୟୁ ହରଣ କରିପାରିବେ, ଭଗବାନ ନା ଗୋଟେ ଭକ୍ତର ସବୁଠୁ ଯାହା କୁହନ୍ତି ଅତି ଗୋଟେ ଆତ୍ମଘାତ ଅବସ୍ଥା ହେଉଛି, ସେ ତା ବ୍ରେନ୍ ବ୍ରେନ୍ଟାକୁ କ'ଣ ହାମରିଂ କରୁଛି, କ'ଣ ବ୍ରେନ୍ ହାମରିଂ ବୁଝିପାରୁଛ ନା, ଇଂଲିଶରେ ଗୋଟେ କୁହନ୍ତି, ମୁଁ ଏଇଟା ଶୁଣିଛି, ମୁଁ ତ ଇଂଲିଶ ଏତେ ଏକ୍ସପର୍ଟ ନୁହେଁ, ଗୋଟେ ହାମର ବ୍ରେନ୍ଟାକୁ ପିଟିବା, ଆମେ ନିଜେ ହାମରିଂ କରୁଛୁ ଆମ ବ୍ରେନ୍କୁ, କ'ଣ ଏଇଟା କାହିଁକି ହେବନି, ଏଇଟା କେମିତି ହେଲା, ଏଇଟା କ'ଣ ହେଲା, ଏଇଟା କେମିତି ହେବ, ମୋ ଭବିଷ୍ୟତ କ'ଣ ହେବ, ମୁଁ କେମିତି କୃଷ୍ଣ ପାଇବି, ମୋର ଏମିତି ଅସୁବିଧା, ଏଇଟା ହାମରିଂ କରିବା, ଆମେ ଭଗବାନଙ୍କୁ ନିର୍ଭର କରିବା, କୃଷ୍ଣ ଯେଉଁଠି ରଖିଲେ ରଖିବେ, ମାରିଲେ ମାରିବେ, ଯେଉଁଠି ଫିଙ୍ଗିଲେ ଫିଙ୍ଗିବେ, ଯାହା କରିବେ କରିବେ, ଇଟ୍ ଇଜ୍ ଅପ୍ ଟୁ କୃଷ୍ଣ। ଏଇ ଯେଉଁ ଅବସ୍ଥାଟା ଗୋଟେ ଭକ୍ତର ଆସିବା ଦରକାର, ତାହେଲେ ତାର ଲାଇଫ୍ଟା ଶିଖ, ମୁଁ କୃଷ୍ଣ ପାଖକୁ ଯିବି କି ନାହିଁ, ଯାହା ଘର ସେ ଡାକିଲେ ଆମେ ଯିବା ନା, ମନ ମନ ତା ଘର ପଶିଯିବା, ଗୋଟେ ଲେବର ଘର ପଶିପାରିବା ବୋଲି, ଗୋଟେ ବସ୍ତି ଘର ପଶିଯିବା, ଯେଉଁ ବସ୍ତି ଅଛନ୍ତି ଯେଉଁ ବସ୍ତି ଘର, ତୁମ ଘର ପଶି ପୁରେଇଦେବା, ତା ଘରେ ଖାଇବାକୁ ନଥିବ ସେ ଗୋଡ଼େଇବ, ତୁମକୁ କାହିଁ ମୋ ଘରକୁ ଆସିଛ, ଦେଖୁନା ତୁମେ ଗୋଟେ ବସ୍ତି ଘରେ ଯାଇ ଠିଆ ହେଇଛ, କାହିଁକି ଗଲ ଏଠିକି, ବାବା କାହିଁକି ଆସିଛ, ଯାହାର କିଛି ନାହିଁ ଭୂମିହୀନ ଲୋକ ତା ଘରକୁ ଦିନ ବସିପାରିବେନି, ଆସି ଗୋଲକ ବୃନ୍ଦାବନ ଆମେ କ'ଣ ଜବସ୍ତି ପଶି ପଳେଇବା ତାଙ୍କ ଘରକୁ, ସିଏ ତାଙ୍କ ଯଦି ଡାକିବେ ତାଙ୍କର କହିବେ ଆସ ତୁମେ ଯିବା, ଏଇଟା ବହୁତ ବଡ଼ ବ୍ୟସ୍ତ ଜୀବନ ନୁହେଁ, ଭକ୍ତ ଜୀବନଟା ଗୋଟେ ବହୁତ ବଡ଼ ଯାହାକୁ ଆସେନି ଜିନିଷ, କିନ୍ତୁ ଆଶା ଯେଉଁ ସହଜ ଯାହା କୃଷ୍ଣ କରିବେ, ଭକ୍ତଙ୍କଟାକୁ ଲେଖିଲେନି, ଯାହା କୃଷ୍ଣ ଇଚ୍ଛା କରେ ତାହା ଜାଣ ଭଲ, ଯେଉଁଟା କୃଷ୍ଣ ଇଚ୍ଛା କରୁଛି ସେଇଟା ଭଲ ବୋଲି ଜାଣ, ତେଜିଆ ଅପନା ଇଚ୍ଛା ଘୁଚା ଅଜନ ଯା, ନିଜ ଇଚ୍ଛାଟାକୁ ଛାଡ଼ିଦିଅ, ଆମର ୱିଲ୍ ପାୱାରଟା ବହୁତ ଷ୍ଟ୍ରଙ୍ଗ ହେଉଛି, କିନ୍ତୁ ଆମେ ବୁଝିପାରୁନେ ଆମ ୱିଲ୍ ପାୱାର ଠାରୁ କୃଷ୍ଣ ୱିଲ୍ ପାୱାର, ସେ ହେଉଛି ସୁପ୍ରିମ ୱିଲ୍ ତାଙ୍କର, ଆମେ ଗୋଟେ ଛୋଟ ୱିଲ୍ ପାୱାର ତାଙ୍କୁ କେମିତି ଚ୍ୟାଲେଞ୍ଜ କରିବା, ସେ ଆମ ପାଇଁ କ'ଣ ଯୋଜନା କରି ରଖିଛନ୍ତି, ଆମ ଭିକାରୀ କରିବେ କି ସନ୍ୟାସୀ କରିବେ କି କ'ଣ ରାଜଧାନୀରେ ବୁଲେଇବେ ଭିକାରୀ କରିକି, ସେଇଟା ସେ ଜାଣିଛନ୍ତି, ମୁଁ କାହିଁକି ଏତେ ମୁଣ୍ଡ ପୁରିଯାଉଛି, ଏଇଟା ଗୋଟେ ହ୍ୟାମରିଂ କରିବା, ସିମ୍ପଲି ଆମର ସେବା ଆମର ଡ୍ୟୁଟି ଉପରେ ଫୋକସ୍ କରିବା ଦରକାର, ଇଟ୍ ଇଜ୍ ଅପ୍ ଟୁ କୃଷ୍ଣ, କୃଷ୍ଣ ତୁମେ ଯେଉଁ ରାସ୍ତା ନେଉଛ ମୋତେ ନିଅ, ଏ ସରଳ ଭାବନାଟା ପ୍ରକୃତରେ ଗୋଟେ ଜୀବକୁ କର୍ମବନ୍ଧନ ମୁକ୍ତ କରେ। ଆମେ ଯେତେବେଳେ କୌଣସି ଜିନିଷରେ ଅପ୍ରାପ୍ତିର ଆଶା ରହୁଛି, ଯେଉଁଟା ଆମର କାହିଁକି ହେଉନି ବୋଲି, ତା ମାନେ କ'ଣ ଆମେ କୃଷ୍ଣଙ୍କୁ ଡାଉଟ୍ କରୁଛେ। ୱେର୍ ଡିଭୋଟି, ୱେର୍ ନଟ୍ କର୍ମୀ। କର୍ମୀ ଲୋକମାନେ କେବଳ ଗୋଟେ କଥାରେ ମୁଣ୍ଡକୁ ବାଲାନ୍ସ କରନ୍ତି, କ'ଣ ମୋ ଭାଗ୍ୟରେ ଭାଗ୍ୟରେ ନାହିଁ, ଆଉ କ'ଣ କରିବା, ଆଉ ଚାକିରିଟା ହେଲାନି, ଆଉ ଗୋଟେ କଥାରେ ସେ ତାଙ୍କ ମୁଣ୍ଡ ବାଲାନ୍ସ କରେ। କିରେ ତ ଝିଅ ବାହାରଟା ହେଲାନି ନା କ'ଣ, ଆଜ୍ଞା ଆଉ ଭାଗ୍ୟରେ ତ ନାହିଁ, ହେଇପାରୁନି, କୁଆଡ଼େ ଯେଉଁ ଲାଗିଲା ସେ କେବଳ ଭାଗ୍ୟ, ଭଗବାନ କହିବେନି। ହୁଏରେ ଯେ ଆମେ ଚାଣ୍ଟିଂ କରୁଛେ ହରେ କୃଷ୍ଣ ମହାମନ୍ତ୍ର, ଆମେ କେବେ କହିବାନି କାହିଁକି ହେଉନି କ'ଣ ହେଉନି। ଆମେ ଯେତେବେଳେ ଡାଉଟ୍ କଲେ ଆମର ଡାଉଟ୍ଟା କ'ଣ କୃଷ୍ଣଙ୍କ, ଆମର ସନ୍ଦେହଟା ମାନେ କୃଷ୍ଣଙ୍କ ଉପରେ ବିଶ୍ୱାସଟା କମ। ଯଦି କୃଷ୍ଣ ଆମ ହୃଦୟରେ ଅଛନ୍ତି, ବାହାରେ ଅଛନ୍ତି, ସବୁଆଡ଼େ ଅଛନ୍ତି, ସିଏ କ'ଣ ଜାଣିନାହାନ୍ତି ମୋ ଭବିଷ୍ୟତଟା କ'ଣ ହେବ, କୁଆଡ଼େ ନେବେ, ସିଏ ନେବେ। ଯେତେବେଳେ ଆମ ମାଇଣ୍ଡକୁ କିଛି ଆସୁଛି ଆମେ ତାଙ୍କୁ ଜଣାଇବା ଦରକାର, ଆପଣ ଯେଉଁବାଟେ ନେବେ ଚାଲନ୍ତୁ, ମୋତେ କିଛି ମୁଣ୍ଡକୁ ଚିନ୍ତା ଦିଅନ୍ତୁ। ଏଇଟା ସରଳ ଜୀବନ, ଆମର କମ୍ପ୍ଲିଟ ଲାଇଫ୍ଟା କମ୍ପ୍ଲିକେସନ ଆମେ ନିଜେ କରୁଛେ। ଭକ୍ତ ଜୀବନକୁ ଆମେ ଆସିଛେ ଗୋଟେ ସରଳରେ ଖାଇବିକି ଶୋଇଆସୁ, ଏଇଟା ବିଶ୍ରାମ, ଏଇଟା ରେଷ୍ଟ ଲାଇଫ୍ ଆଉ ଏଇଟା ବିଜି ଲାଇଫ୍ କାହିଁକି ତୁମେ କରୁଛ, ଏଇଟା ଗୋଟେ ରେଷ୍ଟ ଲାଇଫ୍। ଭକ୍ତିମନ ଠାକୁର କହିଲେ ବିଶ୍ରାମ ଲଭିଆ ଛାଡ଼ିନୁ ଭବ୍ୟର, ଗୋଟେ ରେଷ୍ଟ ଲାଇଫ୍ ଏଇଟା ଗୋଟେ ଆଉ ଏଇଟା କ'ଣ ରେଷ୍ଟ ମାନେ କ'ଣ ଭାବିଲେ ତୁମେ ରେଷ୍ଟ ନେଉଛ, କୁଆଡ଼େ ରେଷ୍ଟ, ଓହ୍ଲେଇଛି ମୁଣ୍ଡରୁ ଚିନ୍ତା ନା, ଇଏ ରେଷ୍ଟ ନାହିଁ। ସଂସାର ଯିଏ ପଶିଲା ତା'ର ରେଷ୍ଟ ନାହିଁ। ଝିଅ ବାହାର ହେଇଗଲେ ତା କ୍ୟାଣ୍ଡିଡ଼େଟ୍ଟା ଭଲ ପଡ଼ିଲାନି, ଯେଉଁ ଡାଇବେଟିକା ହେଇ ତା'ର ଗୋଟେ ଛୁଆଟା ହେଉନି, ରେଷ୍ଟ ନାହିଁ। ଯିଏ ଶରଣାଗତ ହେଇନି ତାକୁ ରେଷ୍ଟ ନାହିଁ, ତା ମୁଣ୍ଡରେ ସବୁବେଳେ ଗୋଟେ କିଛି ନା କିଛି ଗୋଟେ ବୋଝ ପଡ଼ିକି ରହିଛି। ଆମର କ'ଣ, ଆମର ଗୋଟେ ଅତି ସରଳ ଜୀବନ ନା, ଦେଖ ଭଗବାନଙ୍କ ସେବା କର, ଖାଇବିକି ଶୋଇଯାଅ, ପୁଣି ଉଠ ସକାଳୁ, ପୁଣି ପ୍ରଭୁଙ୍କର ସେବା ଚାଲୁ। ଏତେ ଗୋଟେ ଥଟ୍ଫୁଲ୍ କରିକି ଏତେବେଳେ ପ୍ରୋଜେକ୍ଟ କରିବା, ଏମିତି କରିବି, ସେମିତି କରିବି, ଏହା କରିବି, ତାକୁ, ଏଇଟା କୃଷ୍ଣ ମୁଁ ମୋର ଠିଆ ହେଇକି ବା ଅର୍ଜୁନ କ୍ୟାପାସିଟିରେ ଥିଲା, ଅର୍ଜୁନଙ୍କର ଯୁଦ୍ଧ କରିବାର କ'ଣ ଥିଲା, ଶକ୍ତି ଥିଲା, ଆକ୍ଟ ଜାଣିଥିଲେ, ଆପ୍ଲାଏ କରୁନଥିଲେ। ଆପ୍ଲାଏଟା କୃଷ୍ଣ ଯେତେବେଳେ କହୁଥିଲେ ଯୁଦ୍ଧ କରିଥିଲେ, ମନକୁ ମନ ଗୋଟିଏ ବାଣ ଉଠେଇ ନାହାନ୍ତି, କିନ୍ତୁ କ୍ୟାପାସିଟି ତାଙ୍କର ଥିଲା, ଟ୍ରିକ୍ ଜାଣିଥିଲେ। ଆମର ସେଭଳିଆ ତୁମର ଯେତେ ପ୍ରକାର ଯୋଗ୍ୟତା ଥାଉ, ତୁମେ ତାକୁ ସବୁ ରଖ, ରିଜର୍ଭ କରିକି, ଇଣ୍ଡିକେସନ ଆସୁଛି କୃଷ୍ଣଙ୍କ ପାଖରୁ, ଦେଖ, ଅଦରୱାଇଜ କିଛି କହିପାରିବାନି, କିଛି କେବେ ବି କହିପାରିବେନି, ଆମକୁ ସାଟିସ୍ଫିକେସନ ଆସିବନି, ପ୍ରୋବ୍ଲେମରେ ପଡ଼ିବା। ଏଇଟା ଗୋଟେ ସରଳ ଜୀବନ, ଭାରି ସୁନ୍ଦର ଜୀବନ, ଯଦି ଭକ୍ତିଟାକୁ ଚିନ୍ତା କରାଯାଏ ବହୁତ ସୁନ୍ଦର ଜୀବନ। ପାଠଟାକୁ ଆମ ମାଷ୍ଟର ସବୁବେଳେ ଆମକୁ ବୁଝାଏ, ସୂତ୍ରଟା ଧରିପାରୁନା, ଆଉ ସୂତ୍ର ଧରି ନପାରିଲେ କଷ୍ଟ ହେବ ଆଉ। ସାରା ସବୁ ସୂତ୍ର କହିଦିଅନ୍ତି ସଂସ୍କୃତର, ଯେଉଁ ଇଏ ସନ୍ଧି ବିଚ୍ଛେଦ ସେଗୁଡ଼ାକର କୁହନ୍ତି, ଆଉ ସେ ଯେଉଁ ମ୍ୟାଥମେଟିକ୍ସ ସାଇନ୍ସରେ ସବୁ ଫର୍ମୁଲାଗୁଡ଼ା କହିଦିଅନ୍ତି, କହି ତୁମେ ସୂତ୍ରଟାକୁ ଧରିବ, ଯେ ସୂତ୍ରଟା ବୁଝିନି ତାର ମ୍ୟାଥମେଟିକ୍ସଟା ଯେବାଟେ ସେ କରୁ ଭୁଲୁ, ଯେଉଁଦିନ ହେଲେ କରିବା ଆଉ। ଭକ୍ତିର କେତେଟା ସୂତ୍ର ଅଛି, ଏଇ ସୂତ୍ର ଗୁଡ଼ିକଟା ଏଇଟା ଚୈତନ୍ୟ ମହାପ୍ରଭୁ ଏହା ହିଁ ଶିଖେଇଛି ତାଙ୍କୁ। ସେଥିପାଇଁ ମହାପ୍ରଭୁଙ୍କ ଭକ୍ତମାନେ କିଛି କରୁନଥିଲେ, କେବଳ ନାମ କରୁଥିଲେ, ବହୁତ ସୁଖରେ ରହୁଥିଲେ। କେତେଟା କୃଷ୍ଣ କଥା ମହାପ୍ରଭୁଙ୍କ ଭକ୍ତମାନେ ବସି କଥା ହେଉଥିଲେ, ଯଦି ମହା ଭାଗବତ ଶ୍ରବଣ ଆମର ମୁଖ୍ୟ, ମହାପ୍ରଭୁଙ୍କ ସମୟରେ କ'ଣ କରୁଥିଲେ ଭକ୍ତମାନେ, ସିମ୍ପଲି ବସୁଥିଲେ, କୀର୍ତ୍ତନ କରୁଥିଲେ, ସୁଖରେ ରହୁଥିଲେ, କାରଣ ସେମାନେ ଶରଣାଗତ ହେଇଯାଇଛନ୍ତି ନା। ଆମେ ଭଗବାନଙ୍କ ଚରଣ କ'ଣ ଗୋଟେ ଶରଣାଗତ ହେଇପାରୁନୁ, ସେଥିରେ ବହୁତ ବଡ଼ ଚିନ୍ତା ଲାଗୁଛି, ମନ୍ଦିର ଚଳାଇବା ଗୋଟେ ଚିନ୍ତା, ସମସ୍ତେ ଗୋଟେ ବର୍ଡ଼ନ, ଓଭର ବର୍ଡ଼ନ, ସମସ୍ତେ କେବଳ ମାଇଣ୍ଡର, ମନର ଯେକୌଣସି କାଉଣ୍ଟର ବିପରୀତ ଭାବନା ଯେଉଁଟାକୁ ଆସୁଛି, ଅପୋଜିଟ୍ ତାର ଯେଉଁ ଫିଲିଙ୍ଗସ୍ ଆସୁଛି, ତାକୁ କାଉଣ୍ଟର କେମିତି କରିବା, ଏଥିରେ ବହୁତ କଥା ଶୁଣିବାକୁ ପଡ଼ୁଛି, ବହୁତ ଜିନିଷ ମୁଁ ସେ ଚିନ୍ତା କରୁଛି ନା। ଏତେ ପିଲାମାନେ ଶୁଣିବା ପାଇଁ ଭାରି ଇଣ୍ଟରେଷ୍ଟେଡ଼ ବର୍ତ୍ତମାନ, ଭଲ ତୁମ ଶ୍ରବଣ ଇଚ୍ଛାଟା ଭଲ, କିନ୍ତୁ ଶ୍ରବଣଟା କାହିଁ କରୁଛନ୍ତି, କେବଳ ତାଙ୍କ ମାଇଣ୍ଡକୁ କଣ୍ଟ୍ରୋଲ କରିବା ପାଇଁ। ମାଇଣ୍ଡଟା ଏତେ ଫାଷ୍ଟ ହେଇଯାଇଛି ବର୍ତ୍ତମାନ, ମାନେ ତାଙ୍କୁ ଆଉ ନ ଶୁଣିଲେ ସେ ସାଙ୍ଗେ ସାଙ୍ଗେ କୁଆଡ଼େ କ'ଣ କରିଦେବେ। ପୂର୍ବକାଳରେ କ'ଣ ଏମିତି ଡେଲି ଭାଗବତ ପଢ଼ା ହେଉଥିଲା, ଆଚ୍ଛା ଜଣେ ଜାଣିଛ, ଜଣେ ଇଣ୍ଟ୍ରୋଡ୍ୟୁସ୍ କଲେ ନିତ୍ୟ ଭାଗବତ ସେବା, ଠିକ ଅଛି ଏଇଟା ଚାଲୁ କିଛି ଜଣ, କିନ୍ତୁ ଭାଗବତରା ପଢ଼ାଯାଏ ଆମର କ'ଣ ଶ୍ରବଣ କରିକି କେମିତି ସେବା ଭାବନା ଆସିବ। ଆମେ ସବୁ ସମୟରେ କେବଳ ମାଇଣ୍ଡ ଚିନ୍ତା କରିକି ମାଇଣ୍ଡଟାକୁ କେମିତି କାଉଣ୍ଟର କରିବା, ଏସବୁ ଜିନିଷ କରିବା, ସେ ଜିନିଷ କରିବା, କାହିଁକି ଆମର ବହୁତ ପୁରାଣ ପ୍ରୋଜେକ୍ଟ ରହୁଛି ନା, ଆମେ ଡିପେଣ୍ଡେଣ୍ଟ ହେଇପାରୁନି କୃଷ୍ଣଙ୍କ ଉପରେ। ସେଥିପାଇଁ ଗୋଟେ ଜୀବନଟା ଯେଉଁ ସରସରେ ଆମେ ଆସିଥିଲେ, ଧୀରେ 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 ଆମକୁ ନିରାଶ ଲାଗୁଛି। ଯେତେବେଳେ ଆମର ଆଇଡ଼ିଆ, ଆମର ବିଚାର କିଛି ରହିବ, ଆମକୁ ଦୁଃଖ ଲାଗିବ। ଯେତେବେଳେ ଆମେ କୃଷ୍ଣଙ୍କ ଉପରେ ଛାଡ଼ିଦେବା, କେଉଁଟା ବି ଦୁଃଖ ନୁହେଁ। ଆଜି କୃଷ୍ଣ ଉପରେ ଛାଡ଼ୁଛି ବୋଲି ଗୋଟେ ସ୍ୱିପର୍, ଆଜି ଦେଖ ସେ ଯାଇକି ସ୍ୱିପିଂ କ'ଣ କରୁଛ, ବାଥରୁମ୍ ସଫା କରିପାରୁଛି, ଆମେ ବାଥରୁମ୍ ସଫା କରିପାରିବା? ଆମେ ଆମ ବାପା ମାଆର ମଳତ୍ୟାଗ ଯଦି ସଫା କରିବା, ଆମକୁ ଘୃଣା ଲାଗିବ, ଦେଖ ତୁମେ ଟ୍ରାଏ କରି, ତୁମେ କେତେ ଦିନ ପରେ ତୁମକୁ ଭଲ ଲାଗିବନି, ହେ ସେ ସବୁବେଳେ ମଳରେ ଘାଣ୍ଟି ହେଉଛନ୍ତି। ହୁଏରେ ଜଣେ ସ୍ୱିପର ସିଏ ଆସିକି ଆମ ମଳ କେମିତି, ଏ ସ୍ୱିପର ମାନେ ଯେତେବେଳେ ମନ୍ଦିରକୁ ଆସନ୍ତି ମୋତେ ଭାରି କଷ୍ଟ ଲାଗେ, ମୋତେ ଭାରି କଷ୍ଟ ଲାଗେ, ମୁଁ କିଛି କହିପାରେନି, କିନ୍ତୁ ଆମେ ବି କରିବି ପାରିବୁନୁ। ସେ ମନ୍ଦିର ଭିତରେ ଆସେ, ଆମେ ପୂଜାରେ ସବୁ ଥାଉଁ, ସେ ଲୋକଟା ଆସେ, ମୁଁ ଦେଖିଛି, ସେ କହିଦେବ ପ୍ରଭୁ ଟିକେ ସାଇଡ଼୍ ହେଇଯାଆନ୍ତି, ସେ କରେଇକି ତାର ଯିବ, ତାଙ୍କୁ ଦେଖିଲେ ମୋତେ ଦୁଃଖ ଲାଗେ। ଆରେ ପଇସାଟା ସବୁ କିଛି ନୁହେଁ, କିନ୍ତୁ ସେ ଆଜି ଭଗବାନଙ୍କୁ ଗୋଟେ ବିଶ୍ୱାସ କରିଛି ବୋଲି ସେ ଆଜି ଅନ୍ୟର ମଳ କାଢ଼ିଦେଉଛି। ଏ ଦେଖିଛ ନା ଯେଉଁ ଟାଙ୍କି ଗୁଡ଼ା ସଫା କରୁଛନ୍ତି ମୋ ଭୁବନେଶ୍ୱରରେ, କ'ଣ ସେଇଟା ସୁରେଜ ଗୁଡ଼ାକ, ତା ଭିତରେ ପଶିକି ସବୁ ଭିତରେ ପଶୁଛନ୍ତି, ଜାମ ହେଇଗଲେ ଭିତରେ ପଶିକି ତାକୁ ସବୁ କ'ଣ ସେ ପତା ଗୁଡ଼ାକୁ ସବୁ ମାରୁଛନ୍ତି, ମାରିକି ସଫା କରୁଛନ୍ତି। ସେ ତ କେବେ ଘୃଣା ଭାବୁନାହାନ୍ତି, ସେ କାହିଁକି ଏଇଟା ଭାବୁନାହାନ୍ତି, ଏଇଟା ମୋର ଈଶ୍ୱର ଦେଇଛନ୍ତି କର୍ମଟା। ଆମେ ସବୁବେଳେ ଗୋଟେ କର୍ମୀ ଲୋକ କତିରୁ ବି ଶିକ୍ଷା ଦରକାର, ସେ ଆଜି ଗୋଟେ କର୍ମୀ ହେଇକି ଏଇଟାକୁ ଈଶ୍ୱର କର୍ମ ବୋଲି ଭାବି ଗୋଟେ ନିଜ କର୍ମ କରିପାରୁଛି। ଆମେ ଆଜି ଆମେ ଯଦି ଭଗବାନଙ୍କର କର୍ମଟାକୁ ଭଗବାନଙ୍କ ଉପରେ ନ ଛାଡ଼ିପାରିବା, ଆମେ ବି ଭଗବତ କର୍ମ କରିପାରିବେ ନା, ଯାହା ମୁଁ ତ ଆସିଲା ପ୍ରଭୁଙ୍କର। ଚାଲ ଭକ୍ତ ଜୀବନ ଏତେ କମ୍ପ୍ଲିକେସନ୍ ନୁହେଁ, ବହୁତ କିଛି ବଡ଼ ବର୍ଡ଼ନ ନାହିଁ, ବହୁତ ସରଳ ଜୀବନ, କିନ୍ତୁ ଆମକୁ ସେଇଭଳି ଭାବରେ ପ୍ରିପାରେସନ୍ ହେବାକୁ ପଡ଼ିବ, ପ୍ରସ୍ତୁତି ହେବାକୁ ପଡ଼ିବ। ସେଇଟା ହିଁ କର୍ମ ବନ୍ଧନରୁ, ଏଇଟା ମୋତେ ପ୍ରଭୁ ଦେଇଛନ୍ତି ପ୍ରଭୁଙ୍କ ଦ୍ୱାରା, ଏଇଟା ମୋର ଭଗବାନ ସେ ପୂର୍ବ ଶ୍ଳୋକରେ ସେଇଟା କହିଥିଲେ, କର୍ମ ବି ନଶବଧ୍ୟତେ, ତାର କର୍ମଫଳ ଆଉ ଲାଗିବନି। ଯିଏ ଜାଣିଦେଲା ମୋର କର୍ମଫଳର ସ୍ପୃହା ନାହିଁ, ନମେ କର୍ମାଣି ଲିମ୍ପ୍ୟନ୍ତି, ମୋତେ କର୍ମ ବାନ୍ଧିପାରିବନି କି କର୍ମଫଳ ସ୍ପୃହା ମୋର ନାହିଁ। ଆମର ଦୁଃଖ ହେଉଛି କ'ଣ, କର୍ମଫଳ ସ୍ପୃହା, ଆମେ ଏଇଟା କରିବୁ କାହିଁ ଫଳ ମିଳେ, ରେଜଲ୍ଟ ଓରିଏଣ୍ଟେଡ୍, ଗୋଟେ ଇଂଲିଶରେ କୁହନ୍ତି ରେଜଲ୍ଟ ଓରିଏଣ୍ଟେଡ୍ ମାଇଣ୍ଡ ଆମର ହେଇଯାଉଛି। ଆମକୁ ଚିନ୍ତା ମୋର ଏଇଟା କର୍ତ୍ତବ୍ୟ ମୁଁ କରୁଛି ବାସ୍। ଭକ୍ତିମଠାକୁ ସେଇଟା ଲେଖିଥିଲା, ଭଲ ମନ୍ଦ ନାହିଁ ଜାଣି ସେବା ମାତ୍ର କରି, ତୁମର ସଂସାର ଆମେ ବିଷୟ ପ୍ର, ଭଲ କ'ଣ ମନ୍ଦ କ'ଣ ମୁଁ ଜାଣିନି, ମୁଁ କରୁଛି କାହିଁକି, ଗୋଟେ ଜଣେ ପରମ୍ପରାର ଶିକ୍ଷା। ଲୋକମାନେ ବହୁତ କହିବେ ନା, ତୁମେ ଏମିତି ଜୀବନସାରା କେତେ କହିବ, ବହୁତ ଡିସିସନ୍ କରି କ'ଣ ପାଇବ, ତୁମେ ଏଇଟା କରିକି କ'ଣ ପାଇବ, ପ୍ରଭୁଚନ୍ଦ ମୁଁ କ'ଣ ପାଇବ ଆମେ ଜାଣିନୁ, ପ୍ରଭୁଚନ୍ଦ ଦେଇକି କ'ଣ ପାଇବ, ଏଇଟା ଆମର ଧର୍ମ ବା, ଆମେ କ'ଣ କରିବୁ। ସମୟ ଅଛି ମାନେ ଭଗବାନ କଥା କହିବୁ, ସେଇଟା ଭଲ ହଉ ଖରାପ ହଉ, ସେଥିରେ କୃଷ୍ଣ ଖୁସି ହୁଅନ୍ତୁ ନୁହନ୍ତୁ, ଏଇଟା ଆମ ଧର୍ମଟା ଆମେ କରିବୁ ଆଉ, ଏଇଟା ସିମ୍ପୁଲ ଜିନିଷଟା, ଆମେ ରେଜଲ୍ଟ ଓରିଏଣ୍ଟେଡ୍ ହେବନି। ହେ ଯେମିତି କ'ଣ କ'ଣ ସେଇଟା ଫେସବୁକ୍ ନା କ'ଣ ୟୁଟ୍ୟୁବ୍ରେ ଦେଖିବ, କ'ଣ ମୋର କେତେ ଭିୱର ହେଲେ, ଏହି କାହିଁ କମିଗଲା, ତୁମେ ତା ଧର୍ମ ମନ ଦୁଃଖ କରିବ, ଏଇଟା ଆମର ଧର୍ମଟା, ଆମ ଧର୍ମଟା ହେଲା ମୋର କହିବି ସବୁଟାକୁ ସେଇଭଳି, ସେବାଟା ଆମର ଧର୍ମ, ତୋର କ'ଣ ଅଛି। ଭଗବାନଙ୍କର ଯେହେତୁ ଆସକ୍ତି ନାହିଁ, ଭଗବାନଙ୍କର ଫଳରେ ପଡ଼ନ୍ତିନି, ଆମକୁ ସେଇଭଳିଆ ଅବସ୍ଥା, ଆମକୁ ଆମର ବି କୌଣସି କର୍ମର ଆସକ୍ତି ରହିବା ଉଚିତ ନାହିଁ, ପ୍ରଭୁଙ୍କର ସେବା ମୁଁ କରୁଛି କରୁଛି। ବହୁତ କମ୍ପ୍ଲିକେସନ୍ କିଛି କରିବା ଦରକାର ନାହିଁ ଜୀବନକୁ, ବହୁତ ସରଳ ଯିବା ଦରକାର। ଏବଂ ଲାଷ୍ଟ ଭଗବାନ କନ୍କ୍ଲୁଜନ୍ ଦେଉଛନ୍ତି, ଏବଂ ଜ୍ଞାତ୍ୱା କୃତମ୍ କର୍ମ ପୂର୍ବେର ପି ମୋକ୍ଷ କୁରୁ କର୍ମୈବ ତସ୍ମାତ୍ ତ୍ୱଂ ପୂର୍ବେଇ ପୂର୍ବତରମ୍ କୃତମ୍। ପୂର୍ବକାଳରେ ମହାଜନଗଣ ଏହା ଭଲ ରୂପେ ଜାଣି ତଦନୁଯାୟୀ କର୍ମ କରି ଯାଇଛନ୍ତି ଏବଂ ପରିମାଣତଃ ମୁକ୍ତି ଲାଭ କରିଛନ୍ତି, ତେଣୁ ସେହି ପୂର୍ବ ମହାଜନମାନଙ୍କ ପରି ତୁମେ ଏହି ଦିବ୍ୟ ଚେତନାରେ ତୁମର କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ। ଭଗବାନ ନିଜ ମତ ଦେଲେ, ଶାସ୍ତ୍ର ପ୍ରମାଣ ଦେଲେ, ସବୁ କହିଲା ପରେ ପୁଣି ପରମ୍ପରାକୁ ସ୍ଥାପନ କଲେ, ଏବଂ ଜ୍ଞାନତା କୃତ କର୍ମେ ପୂର୍ବେ ରବି ମୁଖ୍ୟ ବି, ଏବଂ ଜ୍ଞାନତା ପୂର୍ବ ଶ୍ଳୋକରେ ଅନ୍ୟ ଲାଗିବ, ଯିଏ ଜାଣିପାରେ ମୁଁ କର୍ମର ମୋର ଆସକ୍ତି ନାହିଁ, ମୋତେ କର୍ମଫଳ ବାନ୍ଧିପାରିବନି, ଏଇଟା ଜାଣିକି ଯିଏ କର୍ମ କରେ ପୂର୍ବେର ବି ମୁଁ ମୁଖ୍ୟ ବି, ପୂର୍ବରୁ ବହୁତ ବ୍ୟକ୍ତି ମୋର ସେବା ସବୁ କରିଛନ୍ତି, କର୍ମ କରିଛନ୍ତି। ଭକ୍ତିମନ ଠାକୁର ତାଙ୍କ ଭାଷ୍ୟରେ ଲେଖିଲେ, ପୂର୍ବରେ ମୁମୁକ୍ଷୁଗଣ ଏହି ତତ୍ତ୍ୱ ଅବଗତ ହୋଇ ସକାମ କର୍ମ ପରିତ୍ୟାଗ ପୂର୍ବକ ନିଷ୍କାମ ମଦର୍ପିତ କର୍ମ ଅନୁଷ୍ଠାନ କରିଛନ୍ତି। ଏ ଯେଉଁ କର୍ମ କହିଲେ ପୂର୍ବେ ରୂପୀ କର୍ମ କୃତ୍ୱା କର୍ମ, କର୍ମ ମାନେ କ'ଣ କେମିତି କ'ଣ କରିଛନ୍ତି ନା, ନିଷ୍କାମ ମଦର୍ପିତ କର୍ମ। ଆମର ଯେଉଁ ସେବାଟା କ'ଣ ହେବା ଦରକାର, ତାର ଦୁଇଟା ଟର୍ମ ଲାଗିଲା, ସେବାର ସେବାଟା ଗୋଟେ କର୍ମ, ସେଇଟା କ'ଣ ନିଷ୍କାମ ହେବା ଦରକାର ଆଉ ଭଗବତ ଅର୍ପିତ ହେବା ଦରକାର ଭଗବାନଙ୍କ ସୁଖ ପାଇଁ। ନିଷ୍କାମ ମଦର୍ପିତ କର୍ମ ଅନୁଷ୍ଠାନ କରିଛନ୍ତି, ଅତେବ ତୁମେ ବିବସ୍ୱାନ ଜନକାଦି ପୂର୍ବପୂର୍ବ ମହାଜନଙ୍କର ଅନୁଷ୍ଠିତ ସନାତନ ନିଷ୍କାମ କର୍ମ ଯୋଗକୁ ଅବଲମ୍ବନ କର। ଭକ୍ତିମ ଠାକୁର ଲେଖେ, ମୁଁ ତୁମକୁ ଗୋଟେ ନୂଆ ଟିଚିଂସ କିଛି ଦେଉନି, ଜନକ ମହାରାଜ କେତେ ବଡ଼ ମହାତ୍ମା ସେ ବି କର୍ମ କରୁଥିଲେ, ସେ ରାଜା ହେଇଥିଲେ, ତାଙ୍କ ରାଜା ହେବା କ'ଣ ଦରକାର, ସେ ବସିକି ତ ମାଳି ଗୁଡ଼ି ପାରିଥାନ୍ତେ। ବର୍ତ୍ତମାନ ଦୁଇଟି ଜିନିଷକୁ ସେ ଦେଖେଇବେ, ବହୁତ ସୁନ୍ଦର ଭାବରେ ଦୁଇଟା ଜିନିଷ ଦେଖେଇବେ। ବଳଦେବ ବିଦ୍ୟାସୁ ଟୀକା ଲେଖିଲେ, ଏବଂ ଏତି ହିଁ ମାମେବ ଜ୍ଞାତ୍ୱା ତଦନୁସାର ସାରା ହି ମତ୍ ଶିଷ୍ୟ ପୂର୍ବେଇ ବିବସ୍ୱାଦ ଆଦି ଭି ମୁମୁକ୍ଷୁ ନିଷ୍କାମ କର୍ମ କୃତ୍ୱା ତସ୍ମାତ୍ ତ୍ୱମେବି କର୍ମ ତ୍ୱମପି କର୍ମେବ ତତ୍ କୁରୁହୁ। ମୋତେ ଏଇଭଳି ଭାବରେ ଜାଣିକି ମୁଁ କୌଣସି କର୍ମଫଳ ପ୍ରତି ଆସକ୍ତି ନୁହେଁ, ମୋତେ କର୍ମଫଳ ବାନ୍ଧି ପାରିବନି, ଏଇଭଳି ଭାବରେ ଜାଣିକି ମୋର ଶିଷ୍ୟମାନେ ଭଗବାନ ନିଜେ କହୁଛନ୍ତି, ମୋ ଶିଷ୍ୟ କିଏ ନା ଜନକ ବିବସ୍ୱାନ ଆଦି ଭି ବିବସ୍ୱାନ, ଭଗବାନ ପ୍ରଥମେ ଗୀତା କହିଥିଲେ ନା ବିବସ୍ୱାନଙ୍କୁ, ସୂର୍ଯ୍ୟଦେବଙ୍କୁ, ଏମାନେ ନିଷ୍କାମ କୃତମ କର୍ମ ତସ୍ମାତ୍ ତୁମ ବି କର୍ମ ଏବଂ କରୁ, ଏମାନେ ନିଷ୍କାମ କର୍ମ କରିଥିଲେ, ତୁମେ ମଧ୍ୟ ତାଙ୍କର ପନ୍ଥା ଅନୁସରଣ କର। ସେମାନେ ପୂର୍ବରୁ କରିଥିଲେ ବିବସ୍ୱାନ ଆଦି ଭି ମୁମୁକ୍ଷୁ ବି ନିଷ୍କାମ କର୍ମ କୃତମ ତସ୍ମାତ୍ ସେଇ ହେତୁ ତୁମ ବି କର୍ମ କର୍ମେଇବ ତତ୍ କରୁ, ତୁମେ ସେଇଭଳି କର୍ମକୁ କର। ମୁଁ ତୁମକୁ କାରଣ ଅର୍ଜୁନଙ୍କୁ ବାରମ୍ବାର ଏ ଜିନିଷ କୁହାଯିବ, ଏଟା ତୁମର ଗୋଟେ ନୂଆ ଫିଲୋସଫି ଅର୍ଜୁନଙ୍କୁ, ତୁମେ ଯୁଦ୍ଧ ଚାହୁଁନ ମୁଁ ଯୁଦ୍ଧ କରିବା ପାଇଁ କହୁଛି, ତୁମେ ସନ୍ନ୍ୟାସ ନେବା ପାଇଁ ଚାହୁଁଛ ମୁଁ ମନା କରୁଛି, ଏଟା ନୂଆ ଫିଲୋସଫି ମୁଁ କହୁନି। ତୁମଠୁ ବଡ଼ ବଡ଼ ସନ୍ନ୍ୟାସୀମାନେ ଥିଲେ, କିନ୍ତୁ ସେମାନେ ବି ରାଜା ହେଇଥିଲେ, ଜନକ ଆଦି ମହାରାଜମାନେ, କାହିଁକି ତୁମକୁ ଲୋକାଚାର ପାଇଁ କରିବାକୁ ପଡ଼ିବ, ଏଠି ସେଟା କହୁଛନ୍ତି। ନ ତୁ କର୍ମ ସନ୍ନ୍ୟାସମ, ତୁମେ କର୍ମରୁ ସନ୍ନ୍ୟାସ ନିଅନି, କାହିଁକି ନା ଅଶୁଦ୍ଧ ଚିତ୍ତ ଚେତ୍ ଜ୍ଞାନ ଗର୍ଭାଏ, ଯାହାର ଅଶୁଦ୍ଧ ଚିତ୍ତ, ଇ ବହୁତ ସୁନ୍ଦର ଟର୍ମ ବଳଦେବ ବିଦ୍ୟାସୁନ ଯେଉଁ ଦୁଇଟା ଲେଖିଛନ୍ତି ନା, ଭାରି ବଢ଼ିଆ ଜିନିଷ। ତୁମେ ଜ୍ଞାନଗର୍ଭକୁ ଜ୍ଞାନଗର୍ଭ ଭିତରେ ପ୍ରବେଶ କରିବାକୁ ହେଲେ ତୁମେ ଅଶୁଦ୍ଧ ଚିତ୍ତ ବ୍ୟକ୍ତିକୁ କର୍ମ କରିବାକୁ ହିଁ ପଡ଼ିବ। ଚିତ୍ତଟା ଶୁଦ୍ଧ ନାହିଁ ନା, ତୁମେ ଭଗବତ ନିଷ୍କାମ ଭଗବତ ଅର୍ପିତ ନିଷ୍କାମ କର୍ମ ଗୁଡ଼ା ନ କରିବ, ତାହେଲେ ଜ୍ଞାନଗର୍ଭ ଭିତରେ ତୁମେ ପ୍ରବେଶ କରିପାରିବନି, ଜ୍ଞାନ ଆସିବନି କିଛି। ଶୁଦ୍ଧ ଚିତା ଲୋକ ସଂଗ୍ରହ ଅର୍ଥମ, ଏ ସଂକ୍ଷେପରେ ଦୁଇଟା ଜିନିଷ ଲେଖିଥିଲେ, ତାଙ୍କର ତ ଭାରି ମାନେ ସୁନ୍ଦର ସିଦ୍ଧାନ୍ତ। କେଉଁ ବାଟ ହେଲେ ଅର୍ଜୁନ ତୁମେ ଖସି ପାରିବେନି, ଯିଏ ଅଶୁଦ୍ଧ ଚିତ୍ତ ସିଏ କ'ଣ କରିବ, କର୍ମ କରିବ, କାହିଁକି ନିଷ୍କାମ ଭଗବତ ଅର୍ପିତ କର୍ମ କରିବ, କାହିଁକି ଶୁଦ୍ଧ ହେବା ପାଇଁ, ଜ୍ଞାନ ଗର୍ଭରେ ପ୍ରବେଶ, କାରଣ ଜ୍ଞାନ ନହେଲେ ତୁମେ ନିଷ୍କାମ କର୍ମ ନ କଲେ, ସରି ହଁ ନିଷ୍କାମ କର୍ମ ନ କଲେ ତୁମେ ଜ୍ଞାନ ଲାଭ କରିପାରିବ ନାହିଁ। ତେଣୁ ଅଶୁଦ୍ଧ ଚିତ୍ତ ଯିଏ ତାକୁ ଶୁଦ୍ଧ ହେବାକୁ ହେଲେ ପ୍ରଚେଷ୍ଟା କ'ଣ ରହିଲା, ନିଷ୍କାମ କର୍ମ ଯେଉଁ କରିବ ଭଗବାନ ଭଗବତ ଅର୍ପିତ, ତାହେଲେ ସେ ଶୁଦ୍ଧ ହେବ, ଶୁଦ୍ଧ ହେଲେ ସେ ଜ୍ଞାନ ଲାଭ କରିବ। ତେଣୁ ଅଶୁଦ୍ଧ ଚିତ୍ତ ବ୍ୟକ୍ତି କ'ଣ କରିବ, ବର୍ତ୍ତମାନ ନିଷ୍କାମ ଭଗବତ ଅର୍ପିତ କର୍ମ କରିବ। ଅର୍ଜୁନ ତୁମେ ଯଦି କହୁଛ ନା ମୁଁ ଶୁଦ୍ଧ ଚିତ୍ତ ମୁଁ ସନ୍ନ୍ୟାସ ହେବି, ତଥାପି ତୁମକୁ କର୍ମ କରିବାକୁ ପଡ଼ିବ, ସେଥିପାଇଁ କଳିଯୁଗରେ କର୍ମ ସନ୍ନ୍ୟାସଟା ମନା କରାଗଲା। କଳିଯୁଗରେ ଯେଉଁ ସନ୍ନ୍ୟାସ ମନା କରା, ସନ୍ନ୍ୟାସ ମନା କରାଯାଏନି ଆମର, ଆମେମାନେ ସନ୍ନ୍ୟାସ କର୍ମ ସନ୍ନ୍ୟାସ ନୁହଁ, ଆମର ଆମର ଯେଉଁ ସନ୍ନ୍ୟାସ ଅଛି ପାଞ୍ଚଟା ଜିନିଷ କଳିଯୁଗରେ ମନା ନା, ଅଶ୍ୱମେଧ ଗବାଲମ ସନ୍ନ୍ୟାସ ଫଲ ପୈତୃକମ ଦେବରଣ ସୁତତ୍ପତି କଲୌପଞ୍ଚ ବିବର୍ଜିତା, ପାଞ୍ଚଟା ଜିନିଷ କଳିଯୁଗରେ ମନା। ଅଶ୍ୱମେଧ ଯଜ୍ଞ ଆଗରୁ ଯେଉଁ ଅଶ୍ୱ ସବୁ ଛୋଟ ଛୋଟ ଅଶୋକ ରଖୁଥିଲେ ତାକୁ ପଦ କରିକି ନୂତନ ଅଶ୍ୱ ଆସୁଥିଲା, ଅଶ୍ୱମେଧ ଯଜ୍ଞ ମନା। ଅଶ୍ୱମେଧ ଗବାଲମ୍ବମ ବୃଦ୍ଧ ଗୋମାତାଙ୍କୁ ଆହୁତି ଦେଇକି ମନ୍ତ୍ର ପରୀକ୍ଷା କରାଯାଉଥିଲା, ନୂତନ ଗୋମାତା ଆସୁଥିଲେ ମନା। ଅଶ୍ୱମେଧ ଗବାଲମ୍ବମ ସନ୍ନ୍ୟାସ, ଯେଉଁ କଳିଯୁଗରେ ସନ୍ନ୍ୟାସ ମନା, ଲୋକ ହେଉଛନ୍ତି ସନ୍ନ୍ୟାସ, ଆରେ ଆମେ ସନ୍ନ୍ୟାସ ନା, ଆମେ ହେଉଛନ୍ତି ଏ ଭକ୍ତି ଯୁଗରେ। ଚୈତନ୍ୟ ମହାପ୍ରଭୁ କହିଲେ ନା, ପରମାତ୍ମା ନିଷ୍ଠା ମାତ୍ର ବେଶ ଧାରଣ ଶ୍ରୀକୃଷ୍ଣ ସେବା ହଏ ସଂସାର ତାର, ଭିକ୍ଷୁ ଗୀତାର ସେ ଶ୍ଳୋକଟିକୁ ଗାଇକି ଚୈତନ୍ୟ ମହାପ୍ରଭୁ ସନ୍ନ୍ୟାସ, ଚୈତନ୍ୟ ମହାପ୍ରଭୁ ତ ସନ୍ନ୍ୟାସ ନେଉଥିଲେ ମହାପ୍ରଭୁଙ୍କର, ଚୈତନ୍ୟ ଚେତାମ୍ବର ବହୁତ ସୁନ୍ଦର। ଆମ ସନ୍ନ୍ୟାସ ପଦ୍ଧତିରେ କ'ଣ ଜାଣିବାକୁ ପଡ଼ିବ, ମାନେ ସେମାନେ ସନ୍ନ୍ୟାସ ହେଇଛନ୍ତି, ଏମାନେ କ'ଣ ସବୁ କାମ କରୁଛନ୍ତି, ଚାଲୁଛନ୍ତି, ବୁଲୁଛନ୍ତି ସବୁଆଡ଼େ, ଆଉ ସନ୍ନ୍ୟାସ ମାନେ କ'ଣ କର୍ମକୁ ତ୍ୟାଗ କରିଦେଇକି ଚୁପଚାପ ବସି ହିମାଳୟ ଗୁମ୍ଫାରେ ଯେମିତି ସବୁ ବସନ୍ତି, ସେଇ ସନ୍ନ୍ୟାସଟାକୁ ମନା କରାଯାଇଛି, ନିଷ୍କ୍ରିୟତା ଯେଉଁ କର୍ମରୁ ତ୍ୟାଗ କରିବା। ଶ୍ରୀକୃଷ୍ଣ ସେବା ହଏ ସଂସାର ତାରଣ, ମୁକୁନ୍ଦ ସେବା ହଏ ଶ୍ରୀକୃଷ୍ଣ ନାୟ। ପ୍ରଭୁ କହେ ଏଇଟା କେଉଁ ଶ୍ଳୋକ ଆସିବ? ଏକାଦଶ ସ୍କନ୍ଧ ବୋଧେ ଆସିବ। ଏତାଂ ସ୍ୱାସ୍ଥାୟ ପରମାତ୍ମନିଷ୍ଠମ୍ ଆଧ୍ୟାସ୍ଥିତମ୍ ପୂର୍ବାତ୍ମେ ମହଦ୍ଭିମ୍ ଅହମ୍ ତରିଷ୍ୟାମି ଦୂରନ୍ତତ୍ ପରମ୍ ତମ ମୁକୁନ୍ଦାଙ୍ଗ୍ରି ନିସେବୟାବେ। ଏକାଦଶ ସ୍କନ୍ଧରେ ଭିକ୍ଷୁ ଗୀତା 11:23-57 ଏଇ ଯେଉଁ ଭିକ୍ଷୁ ଗୀତାରେ ଏଇଟା ଭଗବାନ ଏଇଟା କହୁଛନ୍ତି। ଚୈତନ୍ୟ ମହାପ୍ରଭୁ ଏଇ ଭାବରେ ସନ୍ନ୍ୟାସ ନେଇଛନ୍ତି। ପ୍ରଭୁ କହେ ସାଧୁ ଏଇ ଭିକ୍ଷୁକ ବଚନ ମୁକୁନ୍ଦ ସେବା ଏ ବ୍ରତ କରିଲା ନିର୍ଦ୍ଧାରଣ। ଆମର ଏଇଟା ମୁକୁନ୍ଦ ସେବା ପାଇଁ ସନ୍ନ୍ୟାସ ନା ଆଉ ସନ୍ନ୍ୟାସ ନା ଆମର କ'ଣ? ସନ୍ନ୍ୟାସ ନେଇକି ବି ଆମର ଗୋପାଳ ମନ୍ତ୍ର ଆମେ ଗାଉଛେ, ଗୋପୀ ଭାବଟା ନେଉଛେ, ସନ୍ନ୍ୟାସଟା ପୁଣି ତ ବର୍ଣ୍ଣାଶ୍ରମ ଭିତରେ ହେଲେ ଗୋପୀ ଭାବଟା କେମିତି ରହିଲା? ଆମର ମୁକୁନ୍ଦ ସେବା, ଆମ ସନ୍ନ୍ୟାସ ମାନେ କ'ଣ ସେବା କରନ୍ତିନି? ସେବା କରିବା ଆସି ଯେଉଁ ସନ୍ନ୍ୟାସ ଅର୍ଥ କଳିଯୁଗରେ ଯେଉଁ ସନ୍ନ୍ୟାସଟା ମନା କରେ ସବୁ କର୍ମ ତ୍ୟାଗ କରି ବସିକି ଧ୍ୟାନ କରିବେ, ସେଗୁଡ଼ାକ ଆମର ନାହିଁ। ତାଙ୍କର ସନ୍ନ୍ୟାସୀମାନେ ଅର୍ଥ ଗ୍ରହଣ କରିବେନି, ଏକାନ୍ତ ରହିବେ ନା? ଆମର ମୁକୁନ୍ଦ ସେବା, ପ୍ରଭୁ କହେ ସାଧୁ ଏଇ ଭିକ୍ଷୁକ ବଚନ ମୁକୁନ୍ଦ ସେବା ଏ ବ୍ରତ କହିଲେ ନିର୍ଦ୍ଧାରଣ। ପରମାତ୍ମନିଷ୍ଠା ମାତ୍ର ବେଶ ଧାରଣ ମୁକୁନ୍ଦ ସେବା ହଏ ସଂସାର ତାରଣ। ମହାପ୍ରଭୁ ଶିକ୍ଷା ଦେଲେ ପରମାତ୍ମ ନିଷ୍ଠା ମାତ୍ର ବେଶ ଧାରଣ। ଏଇ ଯେଉଁ ସନ୍ନ୍ୟାସୀମାନେ ଯେଉଁ ବେଶ ଧରନ୍ତି ଏଇଟା ପରମାତ୍ମ ନିଷ୍ଠା, ବେଶରା ନେଇଗଲେ ଆଉ ବେଶରା ନେବାର ଅର୍ଥ ହେଉଛି ଆମ ବର୍ତ୍ତମାନ କୃଷ୍ଣ ପାଇଁ କର୍ମ କରିବେ ଆଉ, ଏଇଟା ତାଙ୍କର ତ ବେଶର ତାତ୍ପର୍ଯ୍ୟ ଆଉ। ମୁକୁନ୍ଦ ସେବା ହଏ ସଂସାର ତାରଣ, ଇମ୍ପୋର୍ଟାଣ୍ଟ ହେଲା ମୁକୁନ୍ଦଙ୍ଗ ସେବା। ପ୍ରଭୁପାଦ ମହାରାଜ ତାତ୍ପର୍ଯ୍ୟରେ ଲେଖିଛନ୍ତି ସେଠି ଦି ସନ୍ୟାସୀ ଡ୍ରେସ୍ ଇଜ୍ ଆକ୍ଚୁଆଲି ଏଜ୍ ଏନ୍ ଆଟ୍ରାକ୍ସନ୍ ଫର୍ ଦି ମେଟେରିଆଲ୍ ଫର୍ମାଲିଟି। ପ୍ରଭୁପାଦ ଲେଖିଛନ୍ତି ଶ୍ରୀ ଚୈତନ୍ୟ ମହାପ୍ରଭୁ ଡିଡ୍ ନଟ୍ ଲାଇକ୍ ସଚ୍ ଫର୍ମାଲିଟି, ବଟ୍ ହି ୱାଣ୍ଟେଡ୍ ଦି ଏସେନ୍ସ ଅଫ୍ ଇଟ୍ ସର୍ବିଷ୍ଣୁ ମୁକୁନ୍ଦ। ଇମ୍ପୋର୍ଟାଣ୍ଟ ହେଲା ମୁକୁନ୍ଦଙ୍କର ସେବା, ଏଇଟା ଗୋଟେ ଫର୍ମାଲିଟି, ବିଧି ଯେହେତୁ ରହିଛି ଆମେ ସେ ବିଧିରେ ଯାଉଛେ। ଯେ ତୁମେ ସନ୍ନ୍ୟାସୀ ବେଶ ନେଲ, ତୁମର ମୁକୁନ୍ଦ ସେବା କରୁନ କି ପରମାତ୍ମା ନିଷ୍ଠା, ସେ ଡ୍ରେସ୍ଟା ତୁମକୁ କ'ଣ ହେଲ୍ପ କରିବ? ବଟ୍ ହି ୱାଣ୍ଟେଡ୍ ଦି ଏସେନ୍ସ ଅଫ୍ ଇଟ୍ ସର୍ବିଷ୍ଣୁ ମୁକୁନ୍ଦ, ସଚ୍ ଡିଟର୍ମିନେସନ୍ ଇନ୍ ଏନି କଣ୍ଡିସନ୍ ଇଜ୍ ପରମାତ୍ମା ନିଷ୍ଠା, ଦ୍ୟାଟ୍ ଇଜ୍ ରିକ୍ୱାର୍ଡ଼। ପରମାତ୍ମାଙ୍କର ନିଷ୍ଠା ଏଇଟା ହେଉଛି ଇମ୍ପୋର୍ଟାଣ୍ଟ ସନ୍ନ୍ୟାସ ଜୀବନରେ, ଦିସ୍ ଇଜ୍ ରିକ୍ୱାର୍ଡ଼। ଦି କନ୍କ୍ଲୁଜନ୍ ଇଜ୍ ଦ୍ୟାଟ୍ ଦି ସନ୍ନ୍ୟାସୀ ଅର୍ଡ଼ର ଡିପେଣ୍ଡସ୍ ନଟ୍ ଅନ୍ ଦି ଡ୍ରେସ୍ ବଟ୍ ଦି ଡିଟର୍ମିନେସନ୍ ଟୁ ସର୍ଭ ମୁକୁନ୍ଦ। ପୂର୍ବଦାରେ ସେଇ ତାତ୍ପର୍ଯ୍ୟରେ ଲେଖିଲେ ମୁକୁନ୍ଦ ସେବା ହଏ ସଂସାର ତାରଣ, ପରମାତ୍ମା ନିଷ୍ଠା ମାତ୍ର ବେଶ ଧାରଣ। ତୁମେ ଭଗବାନଙ୍କୁ ସେବା କରିବ ନା, ସନ୍ନ୍ୟାସୀ କ'ଣ ପରଧନ ଆଣିକି ଏକାଦଶ ସ୍କନ୍ଧରେ ଭଗବାନ ଯେମିତି କହିଲେଣି ତୁମେ ନିଷ୍ଠା ନାହିଁ, ସେ ବାଉଁଶ ଦଣ୍ଡକୁ ଖାଲି ଧରିକି ବୁଲିବା କଥା। ଭଗବାନ ନିଜେ କହିଛନ୍ତି ଯେ ମୋର ସେବା କରୁନି, ସେ ଖାଲି ବାଉଁଶ ଦଣ୍ଡଟାକୁ ଧରିକି ବୁଲୁଛି। ତେଣୁ ଏଇ ଯେଉଁ ଶୁଦ୍ଧ ଚିତ୍ତ ଅଶୁଦ୍ଧ ଚିତ୍ତ କଥା ବଳଦେବ ଦେବସୁନ କହୁଛନ୍ତି, ବହୁତ ସୁନ୍ଦର କଥା କହୁଛନ୍ତି। ଶୁଦ୍ଧ ଚିତ୍ତ ହେଲେ ବି ତୁମେ କ'ଣ କରିବାକୁ ପଡ଼ିବ? ଲୋକମାନଙ୍କ ପାଇଁ ଶିକ୍ଷା ପାଇଁ ତୁମକୁ କର୍ମ କରିବାକୁ ପଡ଼ିବ। ଏ ପାଞ୍ଚଟା ଜିନିଷ କହୁଥିଲେ ନା, ଅଶ୍ୱମେଧ ଗୋପାଳମ୍ବ ସନ୍ନ୍ୟାସମ ପଲପୈତୃକମ୍, ପଲପୈତୃକ ମାନେ ପିତୃଶ୍ରାଦ୍ଧରେ ମାଂସ ଅର୍ପଣ। ପୂର୍ବରୁ ସବୁ ଲୋକ କୁହନ୍ତିନି ସେ ଜଣ କ'ଣ ସିଏ ଆଣିକି ଦଶରଥ ମହାରାଜ କେଉଁଠୁ ମୃଗ ଦେଇଥିଲେ, କ'ଣ ସବୁ ତାଙ୍କର ମୃଗ ମାଂସ ଦେଇଥିଲେ, ଆମେ କାହିଁକି ଦେବୁନୁ? ଦଶରଥ ମହାରାଜ ତ ମୃଗ ମାଂସ ଆଣିକି ଦେଇଥିଲେ, ତୁମର ମୃଗ କେଉଁଠି ଅଛି ଫରେଷ୍ଟକୁ ଯାଅ, ସେ ଶିକାର କରିକି ଆଣିଦେ, ତୁମେ ଶିକାର କରିକି ଆଣ, ସେ କ'ଣ କୁକୁଡ଼ା ଆଣିକି ଦେଇଥିଲେ, ଫାର୍ମରୁ କୁକୁଡ଼ା ଆଣିକି ଦେଇଥିଲେ, ତୁମେ ମୃଗ ଆଣିକି ଦିଅ, ମୃଗ ମାଂସ ଦିଅ, ତା ଖାଅ ଯାଅ। ମନା ଏଟା କଳିଯୁଗରେ ସନ୍ନ୍ୟାସ ପଲ ପୈତୃକମ ଦେବରଣ ସୁତତ୍ପତି, ଆଗରୁ ଥିଲା କ'ଣ ଦେବରଣ ସୁତତ୍ପତି ମାନେ ଯଦି ଭାଇ ଚାଲିଗଲା ଦିଅର, ଦିଅର ମାନେ କିଏ ସାନ ହବ, ସାନ ବଡ଼ ବଡ଼ ଭାଇ ଚାଲିଗଲା, ତାର ସ୍ତ୍ରୀ ଅଛି, ତାର ପିଲା ଛୁଆ ନାହିଁ, ନାରୀର ପିଲା ଛୁଆ ନଥିଲେ ସେ ବଞ୍ଚିବ କି? ତାର ଗୋଟେ ଆଶ୍ରୟ ଦରକାର। ତେଣୁ ଏଇ ଦିଅର କ'ଣ କରିବ, ତାଙ୍କୁ ଗୋଟେ ସନ୍ତାନ ଦେବ, ଦେବରଣ ସୁତତ୍ପତି କଲୌ ପଞ୍ଚ ବିବର୍ଜିତ। କଳିଯୁଗରେ ପାଞ୍ଚଟା ମନା କରାହେଇଛି, ଏଇଟା କରିପାରିବନି କଳିଯୁଗରେ। ପୂର୍ବକାଳରେ ଗୋଟେ ସନ୍ତାନ ଦେବା, ପୂର୍ବକାଳରେ ଯେଉଁ ସମ୍ପର୍କଟା ଗୋଟେ ବହୁତ ହାୟର ଷ୍ଟାଣ୍ଡାର୍ଡ ଜିନିଷ, ଏନ୍ଜୟମେଣ୍ଟ ସ୍ପିରିଟ ପୂର୍ବକାଳରେ ଲୋକମାନଙ୍କର ଏମିତି ନଥିଲା। ପୂର୍ବକାଳ 20-50-30 ବର୍ଷ ତଳେ ନଥିଲା ଆଉ, ଏ କାମୀ ଲୋକମାନଙ୍କର ସଂଖ୍ୟା ବହୁତ କମ୍ ଥିଲା। ଏବେ ତ ସବୁ ସବୁ ଆହାର ସବୁ ଏଗୁଡ଼ାକ ତୁମେ ଆହାରରୁ ହିଁ ଲଷ୍ଟ ତିଆରି କରୁଛ। ଲୋକଟା ଯେତିକି ଆହାର ଗୋଟେ ଆଉ ଗୋଟେ ଦର୍ଶନ ଗୋଟେ, ଦୁଇଟା ଜିନିଷ ଯେତେବେଳେ ଲୋକର ଅଧିକା ହେଲା ତାର ଲଷ୍ଟ ପ୍ରମିନେଣ୍ଟ ହେଇଯିବ। ମୋବାଇଲ ଆସିଲା ସବୁ ଖରାପ ଜିନିଷ ଦେଖିଲେ, ଆଉ ଖାଇଲେ ପିଜା ପାସ୍ତା ନୁଡ଼ଲ୍ସ ଛୁଆଟି ବେଳୁ ଏଇ ଯେଉଁ କ'ଣ କୁରକୁରି ଏଗୁଡ଼ା ଯେଉଁଗୁଡ଼ାକ ସବୁ ଉତ୍ତେଜନା ଖାଦ୍ୟ ପିତ ଅଂଶ ବୃଦ୍ଧି ଖାଦ୍ୟ ସେଗୁଡ଼ା ସବୁ ଖାଇଲେ କିଛି ନାହିଁ। ପଖାଳ ଆମ ଓଡ଼ିଶା ଲୋକ ପଖାଳ ଆଳୁ ଭର୍ତ୍ତା ଖାଇବା କଥା, ପଖାଳ ସାହେ ଖାଏ ଏ ଶୀତ ଦିନରେ ପଖାଳ ଖାଆନ୍ତି। ଶୀତ ଦିନରେ ମୋର ଛୋଟ ପିଲାବେଳେ ମନେ ଲାଗୁଛି ଆମେ ଯେତେବେଳେ ହଷ୍ଟେଲ ଏଇ ଯେଉଁ ଏ ପ୍ରଥମାଷ୍ଟମୀ ତ ଆସୁ, ଆଉ ହଷ୍ଟେଲ ପ୍ରଥମାଷ୍ଟମୀକି ଆସିବୁ, ଗାଁରେ ଗୋଟେ ପୂଜା ହୁଏ ନା ପ୍ରଥମାଷ୍ଟମୀ, ସବୁ ଡ୍ରେସ୍ ପତ୍ର ମିଳେ। ନେକ୍ସଟ ଆମେ ଯିବୁ ସକାଳୁ କିଏ ରୋଷେଇ କରିଦେବ, ସେ ପଖାଳକୁ ରଖିଥିବ ତା ଦେହରେ ଗରମ ପାଣି କରି ପୁରେଇକି ଦେବେ, ଆଳୁ ଭର୍ତ୍ତା କରି ସେ ଦେବେ, ସକାଳୁ ସକାଳୁ ଥଣ୍ଡା ହେଇଥିବ ସବୁ, ଖାଇବାକୁ ଇଚ୍ଛା ହେବନି ହେଁ ନା, ଖାଇଦେଇକି ଯାହା ଖାଇଦେବେ ହଷ୍ଟେଲ ଯାଇ କେଉଁଠି କେତେବେଳେ ଖାଇବ ଠିକ ନାହିଁ। ବର୍ତ୍ତମାନ କିଏ ଖାଇବ, ବର୍ତ୍ତମାନ ପୁରୀ ଖାଇବେ, ଗାଁ ଗାଁରେ ଦେଖିବ ସବୁ ହୋଟେଲ ହେଲାଣି, ଆଉ ତୁମେ ତ ସେଇଟା ସବୁ କାମ ତିଆରି କରୁଛ, ତୁମ ଶରୀରରେ ଆଣ୍ଟି ଜିନିଷଟା ଖାଉଛ। ବିଦେଶରେ କେତେଟା ରେପ୍ କେସ୍ ହେଉଛି ଦେଖ ତୁମେ, ଇଣ୍ଡିଆରେ କାହିଁକି ଏଇଟା ହେଉଛି, ବୋକା ବନାଉଛ କି ଆମକୁ ତୁମେ ମୋବାଇଲ ଆଣିକି, ନା ତୁମେ ପାଠ ପଢ଼ି ଦେଇ ତୁମେ ଆମକୁ ବୋକା ବନାଇ ଦେବ କି, ଆମ କାଉଣ୍ଟର କରିପାରିବନି ତୁମେ, ତୁମର ଷ୍ଟ୍ରେଙ୍ଗଥ ନାହିଁ। ଲଷ୍ଟ ପ୍ରମିନେଣ୍ଟ ଲଷ୍ଟର ଯେତେ ପ୍ରିନ୍ସିପଲ ଗୁଡ଼ା ସବୁ ବିଦେଶରୁ ଆସିଛି ନା ନାହିଁ, ବିଦେଶରେ କାହିଁକି ସେମାନେ ଏଇ ରେପ୍ ଫେପ୍ ଏଇ ଯେଉଁ ଓଭର ଆଡ଼ିଚିଟେଡ଼ ହେଇକି ମାରିଦେବା ଝିଅଙ୍କୁ ଏ ସେ ତୁମେ କାହିଁକି କରୁଛ, ଏଇଟା ତାଙ୍କ ଜଳବାୟୁ ହିସାବରେ ତାଙ୍କର ଖାଦ୍ୟ ହିସାବରେ ତାଙ୍କର ଲଷ୍ଟ ତାଙ୍କର ସେ ତା ସାଙ୍ଗେ ପ୍ରିଜର୍ଭ କରି ତାଙ୍କ ବଡ଼ି ହିସାବରେ ସେମାନେ ଠିକ୍ ଚଳୁଛନ୍ତି। ଇଣ୍ଡିଆରେ ସେଇଟା ସବୁ ନୁହେଁ, ଆମର ସବୁ ଜିନିଷ ଚେଞ୍ଜେସ୍ କରିସାରିଲେଣି, ଖାଇବା ପିଇବା ଡ୍ରେସ୍ ପତ୍ର ଝିଅମାନଙ୍କ ଡ୍ରେସ୍ ଚେଞ୍ଜ ହେଇଗଲା, ଖାଇବା ପିତ୍ର ସବୁ ଚେଞ୍ଜ ହେଇଗଲା, ଦେଖିଲା ସବୁ ମୋବାଇଲ, ତୁମେ କ'ଣ ହବ ସବୁ, ଏଇଟା ସବୁ ରହିପାରିବନି, ରହି ତ ପାରିବନି। ବିବାହ ହେଲେ ବିବାହ ହେଇକି ବି ରହିପାରିବନି, ଅବୈଧ ଗୁଡ଼ାକ ଅବୈଧ କର୍ମ କରିବେ, ଗୋଟେ ଗୋଟେ ଥର ସାଟିସ୍ଫାଏଡ଼ ହେବନି। ଏଗୁଡ଼ା ସବୁ ଏଇଟା ଦେଖ ଖାଇବା ସଂଯମ ନାହିଁ, ଦେଖିବା ଏଗୁଡ଼ା ଖରାପ ଜିନିଷ ଦେଖିଲ ନରକକୁ ଯିବ, ତାର ତ କାମଟା ହେଲା ନରକକୁ ଯିବ, ଯିଏ ଅବୈଧ କର୍ମ କରି ସେ ନରକକୁ ଯିବ, ଅବୈଧଟା କେବେ ଧର୍ମ ହେଇପାରିବନି, ତୁମେ କେବେ ସେଇଟାକୁ ଧର୍ମ କରିପାରିବନି, କୌଣସି ହିସାବରେ ଏଇଟା ଧର୍ମ ହେବନି। ଅବୈଧ ମାନେ ତୁମେ ନରକକୁ ଯିବ, ଲିସିଟ୍ ସେକ୍ସ ମାନେ ନରକ ବାସ, ତୁମେ କାରଣ ଏକ୍ସପ୍ଲେନେସନ୍ କରିକି ତୁମେ ଯମରାଜକୁ ବୁଝେଇବ, ସେଠି ଯମରାଜଙ୍କୁ ବୁଝେଇବ ଯାଅ, ସେଠି ଆଉ ଏଠି ସେଗୁଡ଼ାକ ସବୁ କିଛି ନାହିଁ। ଏସବୁ ବଡ଼ ମାନେ ଇଏ ଅଶୁଦ୍ଧଚିତ ବ୍ୟକ୍ତି, ଏଇ କଥା କହୁଥିଲେ କଳିଯୁଗର ଅଶୁଦ୍ଧଚିତ ବ୍ୟକ୍ତି ଗୁଡ଼ା, ଗୁରୁଦେବ ସିଧା କହିଛନ୍ତି, ମୁଁ ସେ କଥାଟା ମୁଣ୍ଡରେ ଢୁକିକି ରହିଛି, ଆଉ 99% ହେଉଛନ୍ତି କର୍ମାଧିକାରୀ, ଏମାନେ ଭଜନ କରିପାରିବେନି, ଆମକୁ ସେ କୃଷ୍ଣ ସେବାର ଲଗାଅ, ବସାଇବାକୁ ଦିଅନି, ଗୁରୁଦେବ ବି କହୁଥିଲେ ଆମେ ବସାଇବାକୁ ଦିଅନି, ସମସ୍ତଙ୍କୁ ଖଟାଅ, ଭଗବାନ କାମ କରନ୍ତି, ଏଗୁଡ଼ା କରି କୃପା କିଛି ପାଇଲେ ଏମାନେ ବଞ୍ଚିବେ, ଆଇଡ଼ିଆଲି ବସିପାରିବେନି, ସନ୍ନ୍ୟାସ ନେଇପାରିବେନି, ମାନେ ଏଇଟା କ'ଣ ବସିଲା ମାନେ ତାଙ୍କର ଖରାପ ଚିନ୍ତା ଆସିବ, ଇନ୍ଦ୍ର ଗୁଡ଼ା ତାର ଆକ୍ଟିଭ ଅଛି ନା, ବସିଲେ କ'ଣ ଖାଇବାଟା କମାନ୍ତି କି, ଯିଏ କହୁଛି ମୁଁ ସେବା କରିବିନି ତ ପ୍ରସାଦଟା ବନ୍ଦ କରାଗେ ବାସ, ପ୍ରସାଦ ଖାଆନି ବାପା ସେବା କରନି ବାସ, କିଛି ଅସୁବିଧା ନାହିଁ, ଖାଇବାଟା ବନ୍ଦ କରାଗେ, ତାର କେତେ ଭୋଜନ କରୁ ସେଇଟା ଜଣା ପଡ଼ିବ, ସେଇଟା ବନ୍ଦ ହେବନି, ଆଉ ବନ୍ଦ ହେବନି ଭୋଜନ କ'ଣଟା ହବ, ବସିଲା ମଧ୍ୟ ତୁମର ସେ ପୁଣି ଖରାପ ଚିନ୍ତା ଆସିବ, ଏଇଟା ଅନାଦିକାଳର ଜିନିଷ, ଏ ଜନ୍ମର ଜିନିଷ ନୁହଁ, କୃଷ୍ଣଙ୍କ ପାଇଁ କର, ଅଶୁଦ୍ଧ ଚିତ୍ତ ବ୍ୟକ୍ତିମାନଙ୍କ ପାଇଁ ସେ ଲେଖିଲେ, ଅଶୁଦ୍ଧ ଚିତ୍ତେସ୍ତୁ ଜ୍ଞାନ ଗର୍ଭା, ଏଇ ସେ ଜ୍ଞାନ ଗର୍ଭକୁ ପ୍ରବେଶ କରିବା ପାଇଁ ତାଙ୍କୁ ନିଷ୍କାମ ଭଗବତ ଅର୍ପିତ କର୍ମ କରିବାକୁ ପଡ଼ିବ, ଆଉ କ'ଣ ନା ଚିତ୍ତଶୁଦ୍ଧି, ଯାହା ଚିତ୍ତଶୁଦ୍ଧି ହେଇଛି, ଶୁଦ୍ଧ ଚିତ୍ତ ଚେତ୍ ଲୋକ ସଂଗ୍ରହାୟ ଇତ୍ୟର୍ଥ, ଯାହାର ଚିତ୍ତଶୁଦ୍ଧି ହେଇଛି ସେ ଲୋକ ସଂଗ୍ରହ ପାଇଁ, ଭଗବାନ ଖୁସି ହୁଅନ୍ତି ନା, ସେ ଜାଣିଦେଲାଣି ଲୋକମାନଙ୍କୁ ଜଣେଇବ ଏସବୁ ଜିନିଷ, ତେଣୁ ଅର୍ଜୁନ ତୁମେ ଖସି ଯାଇପାରିବନି, ସନ୍ନ୍ୟାସ ହେବା ପାଇଁ ଯଦି ଚାହୁଁଛ, ଯଦି ଭାବୁଛ ତୁମେ ଜ୍ଞାନୀ ହେଇଯାଇଛ, ତଥାପି ତୁମେ ଲୋକଙ୍କୁ ପ୍ରଚାର କରିବା ପାଇଁ, ଲୋକଙ୍କର ମଙ୍ଗଳ ପାଇଁ ବର୍ତ୍ତମାନ ଯୁଦ୍ଧ କର, ଯେ ଦେଖ ମୁଁ ଭଗବାନଙ୍କ ନିମିତ୍ତ ଯୁଦ୍ଧ କଲି ନିଷ୍କାମ ଭାବରେ, କିଦୃଶମ କିଭଳି କରିବି ଏଟା ଲୋକ ସଂଗ୍ରହ ଅର୍ଥ, ପୂର୍ବସ୍ତେ କୃତମ ପୂର୍ବତରମ ଇତି ପ୍ରାଚୀନମ ପୂର୍ବେ ପୂର୍ବତର ଇତି, ପୂର୍ବରୁ ଆଚାର୍ଯ୍ୟମାନେ ଯେମିତି କରିଛନ୍ତି, ସୂର୍ଯ୍ୟଦେବ ଯେମିତି କରିଛନ୍ତି, ଜନକରାଜ ଯେମିତି କରିଛନ୍ତି, ତୁମକୁ ସେମିତି କରିବାକୁ ପଡ଼ିବ, ନିଷ୍କାମ କର୍ମ କରି ଭଗବତ ଅର୍ପିତ କର୍ମ, ନିଷ୍କାମ ଭଗବତ ଅର୍ପିତ କର୍ମ କଲେ, ଆଜି ସେଇ ସକାଳେ ସେ ଟୀକା ପଡ଼ୁଥିଲୁ, ନ ବୁଦ୍ଧି ବେଦ ଜନୟ କର୍ମୀ ନାମ ଜ୍ଞାନ ସଙ୍ଗୀ ନାମ, ସେ ଶ୍ଳୋକରେ ଚକ୍ରପାଦ ଲେଖୁଛନ୍ତି, କର୍ମୀକୁ ତୁମେ ଡିଷ୍ଟର୍ବ କରନି, ସେ ତାଙ୍କ କର୍ମରେ ହିଁ ଦିଅ, କାରଣ ସେ କର୍ମକୁ ଡିଷ୍ଟର୍ବ କରିଦେଲେ ସେ ତ ଜ୍ଞାନକୁ ଆସିପାରିବେନି, କର୍ମ ପ୍ରତି ଶ୍ରଦ୍ଧା ରହିବ ତାର ଦିଆଡ଼ୁ ଗଲା, ସେଇଠି ଗୋଟେ ସେ ପଏଣ୍ଟ ଲେଖୁଛନ୍ତି, ଆଉ ସବୁବେଳେ ତ ସବୁ ପଏଣ୍ଟ ଗୋଟେ ଟୀକା ଗୁଡ଼ା ଗୋଟେ ତରତରେ ସବୁ କ୍ଲାସ୍ରେ କହିବ, ଟୀକା ସବୁ ଆଲୋଚନା କରିବ, ବସିକି ଟୀକା ଜଣେ ଖୋଲିବ, ଆଉ ଦୁଇ ଜଣ ତିନି ଜଣ ଖୋଲିବ, ଗୋଟେ ଗୋଟେ ଶବ୍ଦ ଧରିବ ତ କହିବ, ଏଇଟା ତ ଆମର ସତସଙ୍ଗ ଆଉ ଏଥିରେ କ'ଣ ଟିକା ଟିପୁଣି ଖାଲି ଧରିକି ସିଦ୍ଧାନ୍ତ କହିବା କଥା। ସେଥିରେ ସେ ଗୋଟେ ଭଲ ପଏଣ୍ଟ ଲେଖୁଛନ୍ତି, ଭକ୍ତି ସମସ୍ତଙ୍କୁ ଉପଦେଶ ଦିଆ ହେବ, ତାହେଲେ କର୍ମ ଯଦି ନଦବା ତାହେଲେ ସେ ତ କର୍ମଟା ସବୁବେଳେ କର୍ମ କରୁଥିବ। କହିଲେ ହଁ ତୁମେ ଦିଅ ଉପଦେଶ ଦିଅ, କିନ୍ତୁ ଯଦି ତାକୁ ଭକ୍ତିରେ ଶ୍ରଦ୍ଧା ଦେଇପାରିବ ତାହେଲେ ତାକୁ କର୍ମ ଛଡ଼ାଅ, ତାକୁ ତାକୁ କର୍ମଟା କହିବା, ତୁ କର୍ମ କରନି। ବାବୁଲି ବାବୁ ଯେମିତି ଖଟୁଛି, ବାବୁଲି ବାବୁ ମୁଁ କହିବି, ବାବୁଲି ବାବୁ ସେ କାମ୍ଭାମଗୁଡ଼ା ସବୁ ସଂସାର ମାୟା, କହିଦେଲେ ସେ କ'ଣ ବନ୍ଦ ହେଇଛି, ତାକୁ ଆଣିବି, ତାକୁ ଆଣିକି ସେ ଏଠି ତା ଭକ୍ତିରେ ଶ୍ରଦ୍ଧା ଆସିବାର ଅଛି। ଏସବୁ ମାୟା ବୋଲି କହିକି ମଝିରେ ବନ୍ଦ କରିଦେଲେ, କାମ ଦାମ କଲେନି, ବାବୁଲି ବାବୁ ପୁରା ପ୍ରେସର ବଢ଼ିଗଲା, ହେଲାନି ମଝିରେ ତୁମେ ସେ ପ୍ରେସର କ'ଣ 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 ହେଇଛି କ'ଣ ହେଇଛି କ'ଣ ହେଇଛି। ମୁଁ କହିବି ନା କହିଲି ଆଉ ଦୋକାନ ଫୋକାନ ଯାଉନି, କିଛି କରନି, ବସି ଭୋଜନ କର, କଲାବେଳକୁ କହିଗଲା ମୁଣ୍ଡ ଖରାପ, ସେ କଲାବେଳକୁ ଦେଖିଲାକୁ କ'ଣ ନା ବ୍ଲଡ଼ ପ୍ରେସର ହେଇଯାଇଛି। ଆରେ ସେ କର୍ମ କରିବା ଲୋକ ସେ ବସିପାରିବେନି, ଆଉ ସେ କର୍ମଟା ମଠ ସିନା କଲେ ହବ, ସେଥିରେ ମନା କରାହେଉଛି, ତୁମେ ମନ ଡିଷ୍ଟର୍ବ କରନି କର୍ମୀ ଲୋକ, କର୍ମୀ ଲୋକଙ୍କୁ କର୍ମରୁ କେବେ ସେଠି ସେ ଚକ୍ରବାଦ ଲେଖିଲେ ତାଙ୍କୁ ଯଦି ଭକ୍ତିରେ ଶ୍ରଦ୍ଧା ନ ଆଣିବ ତାଙ୍କୁ ଡିଷ୍ଟର୍ବ କରନି ଭକ୍ତି, ତେଣୁ ଯେଉଁ ଯାହାକୁ ଆମେ ଭକ୍ତ ବନଉଛେ ତା ବଡ଼ ଇମ୍ପୋର୍ଟାଣ୍ଟ ପଏଣ୍ଟ କ'ଣ ହେଲା, ତାର ଭକ୍ତିରେ ଶ୍ରଦ୍ଧା ନ ଆଇଲା ପର୍ଯ୍ୟନ୍ତ ସେ ଗୋଟେ ଚ୍ୟାଲେଞ୍ଜ, କାରଣ ସେ କର୍ମ କରୁଥିଲା ନା, ତା କର୍ମରୁ ଗୋଟେ ଟେଷ୍ଟ ଅଛି ନା, ଅଫିସ ସକାଳୁ ଉଠିବା ଗୋଟେ ପଟ ପଟ ପିନ୍ଧି ଚାଲିଯିବା, ଟଙ୍କା ଗଣିବା ମାସକୁ ଏତେ ଟଙ୍କା ଇଏ ହେଲା, ମାର୍କେଟରେ ଆଣିକି ଦେଖୁନ ସ୍ୱାମୀମାନେ ପାବିଲେ ପରିବା ଆଣିଛି ହାଟରୁ, ହାଟରୁ ପରିବା ଦେଲେ ମାର୍କେଟରୁ ଆଣି ଘରେ ଦେଇଦେବ, ତାପରେ କ'ଣ ଗର୍ବ ଲାଗିବେନି, ଏ ପୋଟଳ ଦିଗେ ଯେ ଆସିଛି ଏଇଟା ଆସିଛି, ଯେମିତି ସଂସାରଟାକୁ ଟେକିକି ରଖିଛି ସମସ୍ତେ ଗୃହସ୍ଥ ଲୋକ ଯଦି ପନିପରିବା ଧରିକି ଆସି ଶାଗ ଫାଗ ଧରିକି ଆଣି ଘରେ ଦେଇଦେବେ ଦେଲେ ତ କେମିତି ଲାଗିବ, ଘର ମୁଁ ଚଳୁଛି ନା, ଏ ଜାଣ ପରିବା ରଖ ଏ ପରିବେଶ, ତାର ସେଟା ଗୋଟେ ଟେଷ୍ଟ ପାଉଥିଲା, ମଠ ମନ୍ଦିର ଝାଲିଲେ ତାର ଭକ୍ତିରେ ଶ୍ରଦ୍ଧା ଆସୁନି, ତାକୁ କ'ଣ ଲାଗିବ ଏଠି, କିଛି ଭଲ ଲାଗିବନି, କ'ଣ ଏଠି ଶୁଖିଲା ଶୁଖିଲା ସକାଳୁ ଉଠିକି ଡେଲି ସେଇଆକୁ ସେଇ ମଙ୍ଗଳାରତୀ ସଂସାର ଦବା ନଳ, ସେ କେତେ ସେଇଆ କରିବ ମାଂସାକଳ ଭିତରୁ ଏହା କରିକରି ମଧ୍ୟ ଯିବ, ସେନେ ସେ ମନା କରୁଛନ୍ତି। ଚକ୍ରବାଦ ତାଙ୍କର ପୁରା ସୁସ୍ପଷ୍ଟ ଭକ୍ତି ସିଦ୍ଧାନ୍ତର, ସେ ତ ଭଗବାନଙ୍କ ମାନେ ଭଗବାନ ତ ମୁଁ ତାଙ୍କ ଟୀକା ପଡ଼ିଲେ ମୁଁ ତାଙ୍କୁ ଲାଗନ୍ତି, ପ୍ରଭୁ ତାଙ୍କ ମୁଖରେ ସବୁ ଲେଖିଛନ୍ତି କି ସତରେ, ସେ କେତେ ଗୋଟେ ଗୋଟେ ସିଦ୍ଧାନ୍ତ ଆଣିକି କାହିଁକି କେଉଁଟା କରିବାନି, କର୍ମୀଟେ କର୍ମ ଉପଦେଶ ଦେବାଟା ଭଲ ନୁହେଁ, କର୍ମୀ କର୍ମ କରୁଛି ଆମେ ତାଙ୍କୁ ସେ କ'ଣ କହିବା, ତୁ କର୍ମ କର ଲାଭ କ'ଣ ଅଛି, ନା ସେଟା ସତ୍ୟ ଲୋକ କହିବା ଦରକାର ତୁମେ ଭକ୍ତି କର ବୋଲି, କିନ୍ତୁ ବଡ଼ ଇମ୍ପୋର୍ଟାଣ୍ଟ ହେଲା ତାକୁ କର୍ମରୁ ଛଡ଼େଇକି ଭକ୍ତିରେ ଆସକ୍ତି ନ ଦେଇପାରିଲେ ଯଦି ସେ ଦିଆଡ଼ୁ ଗଲା, ତାର ଭକ୍ତିରେ ଶ୍ରଦ୍ଧା ଆସିବା ଦରକାର। ଗଛ ଚେରଟା ଯେମିତି ଉପାଡ଼ି ଦେଉଛୁ, ଉପାଡ଼ି ଦେଇକି ଆଉ ଗୋଟେ ଜାଗା ଲଗାଉଛି, ସେଟା ଭାରି ଇମ୍ପୋର୍ଟାଣ୍ଟ ଟାଇମ୍ଟା ନା, ଆଉ ପଚିଯିବ ଶୁଖିଯିବ ଗଲା, ଆଉ ତାକୁ ତାର ଚେରଟା ଲାଗିଯାର ଅଛି, ଲାଗିଯାଉଛି ତାର ପାଣି ଉଠେଲା ତାର ଚାଲିଲା। ସେଭଳିଆ ଆମେ ଅନ୍ୟକୁ କର୍ମକୁ ବିରୋଧ କରିବା ପୂର୍ବରୁ ଆମର ସେଭଳିଆ ବ୍ୟବସ୍ଥା ରହିବା ଦରକାର, ଆମର ସେଭଳି ବିଶ୍ୱାସ ରହିବା ଦରକାର, ସେ ଜୀବନଟାକୁ କେମିତି ଆଣିକି ଭକ୍ତିରେ ଆମେ ଶ୍ରଦ୍ଧା ଦେବା। ଖାଲି ଏଇଟା ଗୋଟେ ଡ୍ୟୁଟି ଭାବିବା ଉଚିତ, ତାକୁ ଆମେ ଛଡ଼େଇଦେବା, ତା ଜପମାଳା ଧରେଇଦେବା, କି ସେ ତାର କ୍ଲବ୍ ଫ୍ଲବ୍ ଯାଉଥିଲା, ତାର କଡ଼ା ବିରି ସିଗାରେଟ୍ ଖାଉଥିଲା, ତାର ମଜା ପାଉଥିଲା, ତୁମେ ତାକୁ ସବୁ ବନ୍ଧୁବାନ୍ଧ କରିଦେଇକି ତା ତିଲକ ପିନ୍ଧେଇ ଦେଇକି ଅଧା ରାସ୍ତା ଛାଡ଼ିଦେଇକି ପୁଣି ଆଉଗୁଡ଼ିକୁ ଧରିବ, ସେ ତ ଡିବୁଟି ହେଇଗଲା ଛାଡ଼ିଦେବ, ତାପରେ ଆଉଗୁଡ଼ି ଧର, ଏ ସିଏ ତା ଅଣ୍ଡାଳୁ ଥିବ ଭାଇ କୁଆଡ଼େ କ'ଣ, ଏଇଟା କେତେ ଲାଗୁନି, ଏଦିନ ହେଲାଣି କ'ଣ ମାଳା ଗଡ଼ଉଛି, କିଛି କୁଆଡ଼େ ଲାଗୁନି, କାହିଁ ତ କିଛି ହେଉନି, ସେ ଗଲା ବିଚାର ଅଧା ରାସ୍ତାରେ ସିଏ ରହିଲା, ସେ ଆଉଛନ୍ତି ନାଇଁ ସେମିତି କରନି, ସେ ମନା କରୁଛନ୍ତି, ଆଜି ମୁଁ ଦେଖୁଥିଲି ସିଦ୍ଧାନ୍ତ ଆଉ ବହୁତ ବଢ଼ିଆ ଲାଗିଲା, ଆରେ ସତ କଥା ହେଇ ଲେଖୁଛନ୍ତି, ଭକ୍ତିରେ ଶ୍ରଦ୍ଧା ନହେଲେ କର୍ମୀକୁ ଡିଷ୍ଟର୍ବ କରେନି, ସେମିତି ତାଙ୍କୁ ଏନ୍ଗେଜମେଣ୍ଟ ଗୋଟେ ପ୍ରଚୁର ଏନ୍ଗେଜମେଣ୍ଟ ଦେଇ କେମିତି ସେ ଆସି ଭକ୍ତିରେ ଶ୍ରଦ୍ଧା କେମିତି ଆସିବ, ଏଇ ଅଜ୍ଞାତ ସ୍ୱୀକୃତି, ଭଗବାନଙ୍କୁ ପ୍ରଣାମ କରିବା, ଭଗବାନ ପାଇଁ ସେବା କରିବା, ଏଗୁଡ଼ା ଭକ୍ତମାନଙ୍କର ସେବା କରିବା, ବୈଷ୍ଣବ ସେବା ସେଗୁଡ଼ା ସେଥିପାଇଁ ଥିଲା ନା, ଆଉ ଆଜିକାଲି ସେଗୁଡ଼ା ନାହିଁ, ଆଜିକାଲି ବସିଯାଉଛି, ଯିଏ ଯାଉଛି ସେ ବସିଯାଉଛି, ପ୍ରସାଦ ଭଲ ଦେଖିବ ସବୁ ଯାଇ ବସି ପଡ଼ିବେ, ବସି ପଡ଼ୁଛ କିନ୍ତୁ ତୁମେ ବାଟି ହଉ, ତୁମେ ବୈଷ୍ଣବ ସେବା କର, ସ୍ୱୀକୃତିରେ ତୁମେ ପାଇବ ନା, ଭଗବାନ ନିଜେ ପ୍ରସାଦ ବାଣ୍ଟୁଥିଲେ, ତାଙ୍କ ସହ କ'ଣ ବୁଝେଇବ, ଇଏ କେତେ କଥା ବୁଝେ ବୁଝିବାକୁ ପାଗଳା ହେଇଯିବ ତୁମେ, ଏମାନେ ତ କିଛି ଗୋଟେ ଜାଣନ୍ତିନି ଏଗୁଡ଼ାକୁ, ଯାହାର ଗୋଟେ ସ୍ୱାଭାବିକ ଜିନିଷଟା ନାହିଁ, ସେ ଜାଣିପାରୁନି, ଯେମିତି ଲୋକ ଟଙ୍କାଟେ 2 ଟଙ୍କା ପାଇଲେ ଟେମ୍ପୁବାଲାଙ୍କୁ 2 ଟଙ୍କା ଅଧିକା ଦେଇଦେବା ବୋଲି ଝଗଡ଼ା ଲଗାଇଦେବ, ଆଉ 100 ଟଙ୍କା ଥିଲେ ବି 2 ଟଙ୍କାଟା ଅଧିକା ମୁଁ ଦେଖୁ, ଏଇ ଭୁବନେଶ୍ୱର ଏବେ ସବୁ ଗାଡ଼ିରେ ଟାଉନ୍ ବସ୍ରେ ଯାଏଁ, ଏଇ ପଟାମୁଣ୍ଡରେ ଯାଉଥିଲି ଯାଇ ବୁଲେଇବି ସେଇଠି କ'ଣ, ସେଇଟା ଆମର ଯାଆନ୍ତି ଜଗତସିଂହପୁର ଆଡ଼େ ଯେଉଁଠି ସେଇଟା ଓଏମ୍ପି ଛକରେ ଓହ୍ଲେଇଲି, ଅଭିଯୋଗରେ ବୋଲି ସେ ଆସିଲା ଟାଉନ୍ ବସ୍ରେ ବସିଲି, ବସିଲା ପରେ ସେ କହିଲା ଟାଉନ୍ ବସ୍ରେ ସେ ଗୋଟେ ଝିଅଟା କି ପୁଅଟା ଅଛି ଚାକିରି କରୁଛି, କଥା ହଉଥିଲା ଅଫିସ୍ରେ କ'ଣ ହେଇଛି କ'ଣ ନାହିଁ, 2 ଟଙ୍କା ଟଙ୍କାଟେ ନା କ'ଣ ଅଧିକା ବସ୍ ବୋଲା କହିଦେଲା, ତା ସାଙ୍ଗେ ଯେଉଁ ଝଗଡ଼ା ଘଣ୍ଟାଟେ ତାକୁ ଝଗଡ଼ା ନଖରା ବନ୍ଦ କରିକି ଆଣିଲା, ଦେବିନି ତ ପଇସା ତୁ କ'ଣ କରିବୁ, ଚାଲ ପୋଲିସ୍ ଷ୍ଟେସନ୍ ତ ଭର୍ତ୍ତି କରିବି, ଆରେ ଟଙ୍କାଟେ କି ଦେଉନି, ମୋତେ କହିଲା ବାବା ଦର ସମିତି କହିଦେଲା ତେଲ ରେଟ୍ ବଢ଼ି ଦେଇଦେବି, ମୋର ଚୁପୁଣି କାଢ଼ିଲେ ଦେଇଦେବି, ମୁଁ ଭାଇ କାହିଁ ତାହେଲେ ଝଗଡ଼ା କରିବି, ସବୁ ତ ସେ ତ କହୁଛି ଆଉ ତା ସାଙ୍ଗେ ତା ଗାଡ଼ିରେ ମୁଁ ଯାଉଛି, ସେ ଦେଲାନି ଟଙ୍କାଟେ, ଲୋକ କେତେ କସସ ସେଥିପ୍ରତି, ଟଙ୍କାଟେ ବି ସେ ଦେଉନାହାନ୍ତି, ତାହେଲେ କେତେ ମାନେ ଆସକ୍ତି ରହିଛି ସେ ଜିନିଷ ପ୍ରତି, କେମିତି ତାହେଲେ ଯେଉଁଠି ପଳେଇ ଆସିଲି, ଏଇ କର୍ମୀ ଲୋକମାନଙ୍କର ବୁଦ୍ଧିଭେଦ କରିବା, ତାଙ୍କୁ ଗୋଟେ ଇଣ୍ଟରେଷ୍ଟ ମିଳୁଛି ନା ତାଙ୍କର ସବୁ ସବୁ ଜିନିଷରେ, ଆମେ ତାଙ୍କୁ ଆଣିକି ଶ୍ରଦ୍ଧା ଏଇଗୁଡ଼ା ଏ ଏଇ ହଁ ସେଇ କଥାକୁ ଏଇ ଉଦାହରଣଟା ଦେଉଥିଲି, ତୁମେ ସେ ଗୋଟେ ଟଙ୍କାଟେ ଲୋକ, ମୁଁ ଟଙ୍କାଟେ ରଖିଦେଲେ ମୋ ପିଲା ଛୁଆର କାମରେ ଲାଗିବ, ସେଭଳିଆ ତୁମେ ଯଦି ଭକ୍ତି ବଢ଼ିବାକୁ ଚାହୁଁଛ ତୁମେ ସବୁ ଯେତେବେଳେ ଯାହା ଚାହିଁବ ମୋର ସେବାଟା କରିଦେବି, କେମିତି ବୈଷ୍ଣବ ସେବା ହଉ ଗୋମାତାଙ୍କ ସେବା ହଉ ଭଗବାନଙ୍କର ସେବା ହଉ, ମୁଁ ଯେତିକି କରିଦେବି ସେଇଟା ମୋର ରହିଲା, ତୁମ ଆକାଉଣ୍ଟ ବଢ଼ୁଛି ନା ଆଉ, ଏଗୁଡ଼ାକର ହିସାବ ତ ସିଏ କହୁନି ମୁଁ କାହିଁ କରିବାକୁ ଯିବି, ସିଏ ତ ଏତେ ସେବା କଲା ମୁଁ କାହିଁ କରିବାକୁ ଯିବି, ଏଇଟା ତୁମେ ତୁମେ ହଇରାଣ ହବ, ଏଇଟା ତ ସଂସାରୀ ବୁଦ୍ଧି, ଏଇଟା ତୁମର କ'ଣ ଅଛି, ଏଇଟା ତ ଏତେ ଶୀଘ୍ର ହେବନି ନା, ତୁମ ଚିତ୍ତ ଶୁଦ୍ଧିଟା କ'ଣ ଏତେ ଶୀଘ୍ର ହେଇଯିବ, ନିଷ୍କାମ ଭୋଗ ଅର୍ପିତ ଭଗବତ କର୍ମ ଗୁଡ଼ା କଲା ପରେ ସ୍ୱୀକୃତି ଗୁଡ଼ା ସବୁ ପ୍ରାପ୍ତ ହେବ, ଜଣେ ଭଗବାନ ପାଇଁ ଦିନ ରାତି ଖଟିବ ତାକୁ ସବୁ ଭଗବାନଙ୍କୁ ଦେବ, କିଛି ଆଶା କରିବନି, ଭଗବାନ କୁଆଡ଼େ ଯିବେ, ସିଏ ଯିବେ କୁଆଡ଼େ, ସିଏ ତୁମରି ପାଖକୁ ଆସିବେ, ଏଣେ କିଛି ମାଗୁନି କିନ୍ତୁ ସବୁବେଳେ ଭଗବାନ ପାଇଁ ସେବା କରୁଛି, ସେ ତା ଚିତ୍ତଟା ଅଟୋମେଟିକ୍ ଶୁଦ୍ଧି ହେବ, ସେ ଭକ୍ତି ଭଗବାନଙ୍କର ଭଜନ କରିପାରିବ, ସେ କଥା ସିଏ ଲେଖୁଛନ୍ତି, ସମ୍ପଦ ଲେଖିଲେ ଏ ଶ୍ଳୋକ ଉପରେ, ଇଥମାମ ପ୍ରପଦ୍ୟ ଇଥମାମ ଇତ୍ୟାଦି ଚତୁର୍ଭି ଶ୍ଳୋକେ ପ୍ରାସଙ୍ଗିକ ଈଶ୍ୱରସ୍ୟ ବୈଷମ୍ୟମ ପରିହୃତ୍ୟ, ଯେ ଯଥାମାମ ପ୍ରପଦ୍ୟନ୍ତ ପୂର୍ବ ଶ୍ଳୋକ କ'ଣ ରହିଲା, ବିତରାଗ ଭୟ କ୍ରୋଧ ମନମୟା ମାମ ଉପାଶ୍ରିତା, ଏଇଟା ବୋଧେ ଥିବ, ହଁ ଅର୍ଜୁନ ଯୁକ୍ତି କରିଥିଲେ କ'ଣ, ଯିଏ ଖାଲି ଆପଣଙ୍କୁ ଭଜନ କରିବେ ଆପଣ ତାକୁ ଉଦ୍ଧାର କରିବେ, ଯେଉଁମାନେ ଆପଣ ଭଜନ କରିବେନି ତାଙ୍କୁ ଉଦ୍ଧାର କରିବେନି, ତାହେଲେ ଆପଣଙ୍କର ବୈଷମ୍ୟ ଅଛି, ଭେଦଭାବ ଅଛି, ଚାରିଟା ଶ୍ଳୋକ ଯେଉଁ କେତେ କେତେ ନମ୍ବର ସେଇଟା, ସେ ହେଲେ କେତେ ନମ୍ବର, ଦଶ ନମ୍ବର, ହଁ ନଅ ନମ୍ବର ଜନ୍ମକ୍ରମେ ଚବି, ଦଶ ଏଗାର ବାର ତେର, ଚାରିଟା ଶ୍ଳୋକ ଗଲା ନା, ନାଇଁ ଭିତରାଗ ଭୟ କ୍ରୋଧକୁ ଧରିଛନ୍ତି, ଦଶ କଲେ ଏଗାର ବାର ତେର ଚଉଦ, ଚାରିଟା ଶ୍ଳୋକରେ ଚତୁର୍ଭି ଶ୍ଳୋକ ଏଇ ପ୍ରାସଙ୍ଗିକ ଈଶ୍ୱରସ୍ୟ ବୈଷମ୍ୟମ ପରିହୃତ, ଯେଉଁ ପ୍ରସଙ୍ଗଟା ଚାଲିଥିଲା ଭିତରାଗ ଭୟ କ୍ରୋଧ ମନମୟମା ଉପାଶ୍ରିତା, ବହୁତ ଲୋକ ପୂର୍ବରୁ ଜ୍ଞାନ ତପସ୍ୟା ଦ୍ୱାରା ଶୁଦ୍ଧ ହେଇକି ମୋତେ ଜାଣିକି ମୋର ଶରଣାଙ୍ଗତ ହେଇକି ମୁକ୍ତି ପାଇଛନ୍ତି, ଅର୍ଜୁନ ଯୁକ୍ତି କଲେ ତାହେଲେ ଯେଉଁମାନେ ଦେବଭକ୍ତ ଯେଉଁମାନେ ଆପଣଙ୍କୁ ଡାକୁନାହାନ୍ତି ତାହେଲେ ଆପଣ ତାକୁ ଉଦ୍ଧାର କରୁନାହାନ୍ତି ନା, ଆପଣଙ୍କର ବୈଷମ୍ୟ ଅଛି, ଚାରିଟା ଶ୍ଳୋକରେ ବୈଷମ୍ୟ ଦୂର କଲେ, କାହିଁ କାହିଁ ପ୍ରବଚନ ଦେଇଛନ୍ତି ପ୍ରତି ଶ୍ଳୋକରେ ସବୁ ଆଚାର୍ଯ୍ୟମାନେ ଟୀକା ଲେଖିଛନ୍ତି, ବର୍ତ୍ତମାନ କ'ଣ କରୁଛନ୍ତି, ପୂର୍ବୋକ୍ତମ ଏବଂ କର୍ମଯୋଗମ ପ୍ରପଞ୍ଚ ହେତୁ ଅନୁସ୍ମାରାୟତି, କର୍ମଯୋଗଟା ଯୋଉ ସାରିନାହାନ୍ତି ବର୍ତ୍ତମାନ, ପ୍ରବଚନ ଗୀତାର ପ୍ରବଚନ ଏତେ ଟର୍ନ କରିଛି ମୁଣ୍ଡ ଖରାପ ହେଇଯିବ, ଗୋଟେ ଶ୍ଳୋକ କ୍ଲାରିଫିକେସନ କରୁଛନ୍ତି ପୁଣି ଚାରିଟା ଶ୍ଳୋକ ନେଇଯାଉଛନ୍ତି, ପ୍ରସଙ୍ଗଟା ପୁଣି ଅଟକିଗଲା, ଜନ୍ମକର୍ମ ଚେମ ଦିବ୍ୟମ ସେଠି କେଉଁ କେଉଁ ପୁଣି ଭିତରାଗ ଭୟ କ୍ରୋଧ ପଶିଗଲେ, ପୁଣି ସେଇଟାକୁ ଚାରିଟା ଶ୍ଳୋକରେ କ୍ଲାରିଫାଏ କଲେ, ବର୍ତ୍ତମାନ ପୁଣି କର୍ମଯୋଗ ଗଲେ ଟର୍ନ କଲେ ପୁଣି କର୍ମଯୋଗ, ପୂର୍ବୋକ୍ତମ ଏବଂ କର୍ମଯୋଗମ ପ୍ରପଞ୍ଚ ହେତୁ ଅନୁସ୍ମାର ଯେତି, କର୍ମଯୋଗଟା ନିଷ୍କାମ କର୍ମଯୋଗ କେମିତି କରିବ, ଅର୍ଜୁନଙ୍କୁ ସ୍ମରଣ କରାଇ ଦେଉଛନ୍ତି, ଏବଂ ଇତି ଅହଙ୍କାରାଦି ରାହିତ୍ୱେନମ କୃତମ କର୍ମମ ବନ୍ଧକ ନ ଭବତି, ଏ ଯେଉଁ କହିଲେ ଏବଂ ଜ୍ଞାତାକୃତ କର୍ମ ପୂର୍ବ ପୂର୍ବେରପି ମୁମୁକ୍ଷୁ, ଅହଙ୍କାରାଦି ରାହିତ୍ୱେନ କୃତ କର୍ମମ, ଅହଙ୍କାର ରହିତ ହେଇକି ଯେଉଁ କର୍ମ କରାଯାଏ ବନ୍ଧକମ ନ ଭବତି, ବନ୍ଧନରେ ପଡ଼ନ୍ତି, ଏବଂ ଜ୍ଞାତ୍ୱା ପୂର୍ବେ ଜନକାଦି ଭି ଅପି ମୁମୁକ୍ଷା ବି ସତ୍ତ୍ୱଶୁଦ୍ଧାର୍ଥମ ପୂର୍ବତରମ ଯୁଗାନ୍ତରେଷୁ ଅପି କୃତମ ତସ୍ମାତ୍ ତୁମେ ବି ପ୍ରଥମ କର୍ମେବ ମୁଁ, ଅହଙ୍କାର ରାହିତ୍ୱ ଅର୍ଜୁନ କହୁଛନ୍ତି ମୁଁ କର୍ମବନ୍ଧନରେ ପଡ଼ିଯିବି, ଆପଣ କହୁଛନ୍ତି କର୍ମ କର ବୋଲି ମୁଁ ଯଦି ଯୁଦ୍ଧ କରିବି ମୁଁ କର୍ମବନ୍ଧନରେ ପଡ଼ିଯିବି, କିନ୍ତୁ ନା ନାହିଁ ତୁମେ ଅହଙ୍କାର ରହିତ ହେଇକି କର୍ମ କର, ମୁଁ ଏଇଟା କରୁଛି ବୋଲି ହେବନି, ମୋତେ ଭଗବାନ ସେବାର ସୁଯୋଗ ଦେଇଛନ୍ତି, ପୂର୍ବରୁ କିଏ କରିଛନ୍ତି ନା ପୂର୍ବେ ଜନକାଦି ବି ଅପି ମୁମୁକ୍ଷୁ ବି, ପୂର୍ବରୁ ଜନକାଦି ଋଷିମାନେ ଯେଉଁମାନେ ମୁକ୍ତି ସବୁ କାମନା କରୁଥିଲେ ସତ୍ୟଶୁଦ୍ଧାର୍ଥମ ସତ୍ୟଶୁଦ୍ଧ ପାଇଁ ପୂର୍ବତରମ ଯୁଗାନ୍ତରେଷୁ ଅପି, କେବଳ ଜନକ ନୁହେଁ ଯୁଗାନ୍ତରେଷୁ ଅପି ପୂର୍ବ ଯୁଗରେ ମଧ୍ୟ କୃତମ କରିଛନ୍ତି ତସ୍ମାତ୍ ତ୍ୱମପି ପ୍ରଥମ କର୍ମେବ କରୁ, ତେଣୁ ତୁମେ ପ୍ରଥମେ କର୍ମ ହିଁ କର, ଆମର ସେଟା ସେବା ଆଉ ଏସବୁ ସେବା, କ'ଣ କରିବା ଆଉ। ଚକ୍ରବେଦ ବେଶୀ ଲେଖିନାହାନ୍ତି। ଏବଂ ଏବଂ ଭୂତମ ଏବଂ ମାଂ ଜ୍ଞାନ୍ତ୍ୱା ପୂର୍ବେ ଜନକାଦିଭିରପି ଲୋକ ପ୍ରବର୍ତ୍ତନାର୍ଥମ ଏବଂ କର୍ମମୃତମ। ଏଇଭଳି ଭାବରେ ମୋର ସ୍ୱରୂପକୁ ଯିଏ ଜାଣିଛନ୍ତି, ମୁଁ କର୍ମ ବନ୍ଧନରେ ମୋର କର୍ମଫଳ ସ୍ପୃହା ନାହିଁ, ମୁଁ କର୍ମ ବନ୍ଧନରେ ପଡ଼ିବିନି, ଯିଏ ଜାଣିଛନ୍ତି, ଜନକାଦି ଋଷି ବି ଜନକାଦି ଋଷିମାନେ ଏଭଳି ଜାଣିକି ମୋର ଭଜନ କରିଛନ୍ତି ଏବଂ କର୍ମ ବି କରିଛନ୍ତି। ପ୍ରଭୁଜୀ ମହାରାଜଙ୍କର ତାତ୍ପର୍ଯ୍ୟରେ ବହୁତ ସୁନ୍ଦର ପ୍ରଭୁଜୀ କଥା କହିଛନ୍ତି। ଦୁଇ ପ୍ରକାର ଲୋକ ଅଛନ୍ତି, କେତେକ ହେଉଛନ୍ତି ଭୌତିକ ଦୋଷ ଦୃଷ୍ଟ, ଅର୍ଥାତ୍ ସେମାନେ କଳୁଷିତ ହୃଦୟ ବିଶିଷ୍ଟ ଲୋକ। ବଳଦେବ ଦେବସ୍ୱାମୀଙ୍କ ଟୀକାକୁ ପ୍ରଭୁପାଦ ତାତ୍ପର୍ଯ୍ୟରେ କେମିତି ଲେଖୁଛନ୍ତି। ଆଉ କେତେକ ହେଉଛନ୍ତି ଭୌତିକ ଦୋଷ ମୁକ୍ତ। ଏଇ ଉଭୟ ପ୍ରକାର ଲୋକଙ୍କ ନିମିତ୍ତ କୃଷ୍ଣ ଭାବନା ସମଭାବରେ ମଙ୍ଗଳକାରୀ ଅଟେ, ଯେଉଁଟା ଟୀକାରେ ଆମେ ବୋଲେ ପ୍ରଭୁ ସେଟାକୁ ଲେଖିଛନ୍ତି। ଯେଉଁମାନେ ହୃଦୟ କଳୁଷିତ ଦୋଷଦୁଷ୍ଟ, ସେମାନେ ସାଧନ ଭକ୍ତି ମାର୍ଗ ଅବଲମ୍ବନ କରି କୃଷ୍ଣ ଚେତନା ବିଧିରେ କ୍ରମଶଃ ହୃଦୟ ବିଶୁଦ୍ଧ କରିବାର ପନ୍ଥା ଗ୍ରହଣ କରିପାରନ୍ତି। ଯେଉଁମାନଙ୍କର ହୃଦୟ ବିଶୁଦ୍ଧ, ଯେଉଁମାନେ ବିଶୁଦ୍ଧ ହୃଦୟ ହୋଇସାରିଛନ୍ତି, ସେମାନେ ଏହି କୃଷ୍ଣ ଚେତନା ବିଧି ମାର୍ଗକୁ ବରାବର ଧରି ରଖିବା ଉଚିତ, କାରଣ ଏତଦ୍ୱାରା ସେମାନେ ନିଜ ଆଚରଣ ଜରିଆରେ ଅନ୍ୟମାନଙ୍କୁ ଏହି କୃଷ୍ଣ ଚେତନା ବିଧି ଶିକ୍ଷା ଦେଇପାରିବେ, ଫଳରେ ସେମାନେ ଅନ୍ୟମାନଙ୍କର ମହତ ଉପକାର କରିପାରିବେ ବା ଅନ୍ୟମାନେ ଉପକୃତ ହେବେ। କେତେକ ଲୋକ ମୂର୍ଖ ଲୋକମାନେ, କେତେକ ମୂର୍ଖ ଲୋକ ଅଛନ୍ତି କିମ୍ବା କୃଷ୍ଣ ଚେତନା ବିଧି ମାର୍ଗ ଅବଲମ୍ବନ କରିବାକୁ ଆରମ୍ଭ କରିଥିବା ନୂତନ ସାଧକଗଣ କୃଷ୍ଣ ଚେତନା ବିଜ୍ଞାନକୁ ଭଲ ରକମରେ ନଜାଣି କର୍ମରୁ ବିରତ ହେବାକୁ ଇଚ୍ଛା କରନ୍ତି। ତୁ ନ ଜାଣିପାରିଲେ ତୁ ଭାବିବ ଏଇଟା କ'ଣ, ଏଇଟା ଖଟୁଦେବି ମୁଁ ବସିକି ଭଜନ କରିବି ସାଧନ କରିବି, ଏଭଳିଆ ତୁ ମନରେ ଆସିବ। ଆରେ ଅସୁଦୂଷିତ ବ୍ୟକ୍ତି ଭଜନ କରିପାରିବନି, ଭଜନଟା ଗୋଟେ ଆଟାଚମେଣ୍ଟ, ଯେମିତି କର୍ମଟା ଗୋଟେ ଆଟାଚ, ଯାହାର ପଇସା ରୋଜଗାର କରିବାର ନାହିଁ ତାକୁ ଯେତେ ତୁମେ ଫେରିଲେ ତୁ ଯା ଚାକିରି କର, ଚାକିରି କର, ସେ ଯିବନି, ତାର ଆଟାଚମେଣ୍ଟ ଆସୁନି ନା, ସେ କ'ଣ ଯେ ଯିବ। ଭକ୍ତି କରି ଏଇଟା ଭଜନ କରି ଗୋଟେ ଆସକ୍ତି ଜିନିଷ, ସେଇଟା ସେ ଆସକ୍ତିର ଭୌତିକ ଆସକ୍ତି ଥିଲା ସେଇଟା ଆସୁନି ନା, ଆସକ୍ତି ରହିଲେ ମନଟା ସେଠି ଲାଗିଯିବ ଅଟୋମେଟିକାଲି। ବର୍ତ୍ତମାନ କ'ଣ ତାକୁ ମନଟାକୁ ଲଗଉଛେ ସାଧନ ବିଧି ଦ୍ୱାରା, ଏଇଟା ଏଇଟା ପ୍ରୋସେସ, ଏଇଟା କରିବାକୁ ପଡ଼ିବ। ପ୍ରଥମେ ଅର୍ଜୁନ ଚାହୁଁଥିଲେ ଯୁଦ୍ଧ କର୍ମରୁ ନିବୃତ୍ତ ହେବେ, କିନ୍ତୁ ଭଗବାନ କୃଷ୍ଣ ତାହା ପସନ୍ଦ କରୁନଥିଲେ। ବ୍ୟକ୍ତି କେବଳ କର୍ମକୌଶଳ ଶିକ୍ଷା କରିବା ଉଚିତ, କିପରି କର୍ମ କରିବାକୁ ହେବ ସେତିକି ଜାଣିବା ଦରକାର, କର୍ମତ୍ୟାଗ କରିବାର ପ୍ରଶ୍ନ ନାହିଁ। କୃଷ୍ଣଙ୍କ ନିମିତ୍ତ ସର୍ବଦା କର୍ମରତ ହେବା ସର୍ବୋତ୍କୃଷ୍ଟ ପନ୍ଥା ଅଟେ। କର୍ମରୁ ବିରତ ହୋଇ ଗୋଟିଏ ସ୍ଥାନରେ ନିଷ୍କ୍ରିୟ ହୋଇ ବସିପଡ଼ିଲେ କେବଳ ବାହାରକୁ ନିଜକୁ କୃଷ୍ଣ ଚେତନଶୀଳ ବୋଲି ଦେଖିବା ଉଚିତ ନୁହେଁ, ଏହା ଏକ ଅଧମ ପନ୍ଥା ଅଟେ। ସେଲିଟାରୀ ପ୍ଲେସ୍ରେ ତୁମେ ଯାଇ ବସିପଡ଼ିବ କହିବ ଭଜନ କରିବି, ସେଇଟା ସମସ୍ତଙ୍କ ପାଇଁ ନୁହେଁ, ଏଇଟା ଆକ୍ଚୁଆଲି କଳିଯୁଗ ପାଇଁ ନୁହେଁ। କଳିଯୁଗରେ ଅନ୍ତରଟା କାହାର କ'ଣ ଅନ୍ତର, ସେଟା ତୁମେ ନିଜ ଅନ୍ତରଟାକୁ ନିଜେ ବୁଝ, ଅନ୍ତରଟାକୁ ଶୁଦ୍ଧ କରିବାକୁ ହେଲେ ଏଇ ସଙ୍ଗରେ ବିଧି ମାର୍ଗରେ ତୁମେ କରିପାରିବ, ଏକାକି କେବେ କରିପାରିବ ନାହିଁ, ଏକାକି କେବେ କରିପାରିବନି, ସେ କଥା ସେ କହୁଛନ୍ତି। କୃଷ୍ଣ ଚେତନାରେ କର୍ମ କରିବା ନିମିତ୍ତ ଏଠାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଉପଦେଶ ଦେଇଛନ୍ତି। ତାଙ୍କର ପୂର୍ବତନ ଶିଷ୍ୟଗଣ ଅର୍ଥାତ୍ ବିବସ୍ୱନା ଆଦି ଯେପରି କର୍ମରତ ଅଛନ୍ତି, ସେହିପରି କର୍ମରତ ହେବାକୁ ସେ ଅର୍ଜୁନଙ୍କୁ ଉପଦେଶ ଦେଉଛନ୍ତି, ସେମାନଙ୍କର ପଦାଙ୍କୁ ଅନୁସରଣ କରିବାକୁ କୁହାଯାଏ। ଭଗବାନ ସବୁକିଛି ଜାଣନ୍ତି, ତାଙ୍କର ପୂର୍ବକର୍ମ କଥା ସେ ଜାଣନ୍ତି, ଏବଂ ପୂର୍ବେ ଯେଉଁମାନେ କୃଷ୍ଣ ଚେତନାରେ କର୍ମ କରି ଯାଇଛନ୍ତି ସେମାନଙ୍କର କଥା ମଧ୍ୟ ସେ ଜାଣନ୍ତି। ତେଣୁ ଏଠାରେ ସୂର୍ଯ୍ୟଦେବଙ୍କୁ କହି ତଦନୁଯାୟୀ କର୍ମ କରିବାକୁ ଉପଦେଶ ଦେଉଛନ୍ତି। ସୂର୍ଯ୍ୟଦେବତା ଲକ୍ଷ ଲକ୍ଷ ବର୍ଷ ପୂର୍ବେ ଏହି ଯୋଗ କର୍ମକୌଶଳ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣଙ୍କଠାରୁ ଶିକ୍ଷା କରିଥିଲେ। ଭଗବାନ କୃଷ୍ଣଙ୍କର ଏହି ଶିଷ୍ୟମାନଙ୍କୁ ଏଠାରେ ପୂର୍ବତନ ମୁକ୍ତ ଜୀବ ବୋଲି କୁହାଯାଉଛନ୍ତି। ଏମାନେ କୃଷ୍ଣଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ନିଜ ନିଜ କର୍ତ୍ତବ୍ୟ କର୍ମରେ ବରାବର ନିଯୁକ୍ତ ଅଛନ୍ତି। ଏଇଟା ପରମ୍ପରା ସିଷ୍ଟମଟା ଆଉ ସବୁଟା ସବୁ ଯେ ଆମକୁ ଆମର ରୁଚିଯୁକ୍ତ ଆମକୁ ଭଲ ଲାଗେ ସେଇଟା ଠିକ୍ ନୁହେଁ। ବହୁତ ଜିନିଷ ଇଚ୍ଛା ବିରୁଦ୍ଧରେ କର୍ମ କରିବାକୁ ପଡ଼େ। ପରମ୍ପରା ଜିନିଷ ଏଇଟା ପରମ୍ପରା ଜିନିଷଟା ତୁ ତୁମ ଇଚ୍ଛା ନଥିଲେ ତୁମେ କରିବାକୁ ପଡ଼ିବ, କାରଣ ତୁମେ କଲେ ହିଁ ସେଇଥିରେ ତୁମେ ସବୁବେଳେ ତୁମେ ଦେଖିବ ନା। ମୋତେ କୃପା ପାଇବାର ଅଛି, କୃପା ପାଇବାକୁ ହେଲେ ପୂର୍ବାଚାର୍ଯ୍ୟମାନେ କ'ଣ କରିଛନ୍ତି, ମୋ ଗୁରୁଦେବ କ'ଣ କରିଛନ୍ତି, ପ୍ରଭୁପାଦ କ'ଣ କରିଛନ୍ତି, ଆଚାର୍ଯ୍ୟମାନେ କ'ଣ କରିଛନ୍ତି, ମୋତେ ସେ ପନ୍ଥାରେ ଯିବାକୁ ପଡ଼ିବ, ମୋତେ ରାସ୍ତା ନାହିଁ, ତୁମକୁ ଆମକୁ ଭଲ ଲାଗିବ ରାସ୍ତା ବି କୁଡ଼ୁଛି, ଏଥିରେ ଗୋଟେ ଚଏସ୍ ନାହିଁ ନା କିଛି। ଯେତେବେଳେ ଓନ୍ ଚଏସ୍ ହେଇଗଲା ସେତେବେଳେ ପରମ୍ପରାରେ ଆମେ ଚାଲିଲେ, ଆମେ ଯେ ସମସ୍ତଙ୍କୁ ଯେ ସବୁ ଜିନିଷ ତୁମକୁ ଇନ୍ଷ୍ଟ୍ରକ୍ସନ୍ ଭଲ ଲାଗୁନି, ଝମେଳା ଭଲ ଲାଗୁନି, ଏତେ ଲୋକ ଭଲ ଲାଗୁନି, ଏତେ ଜିନିଷ ଭଲ ଲାଗୁନି, ତୁମକୁ ଭଲ ଲାଗୁନି କ'ଣ ଆମକୁ ଭଲ ଲାଗୁଛି, ତୁମକୁ ତୁମ ସ୍ଥିତିରେ ଭଲ ଲାଗୁନି, ଆମକୁ ବି ଆମ ସ୍ଥିତିରେ ଭଲ ଲାଗୁନି। ତୁମେ ବିଭିନ୍ନ ଡିଫରେଣ୍ଟ ଡିବଟିମାନଙ୍କ ସାଙ୍ଗରେ ଏବେ ଏଇଭଳିଆ ଡିବଟି ଏସବୁ ଭାବିବାରେ ଏମିତି ସବୁ ମୋତେ ଭଲ ଲାଗୁନି, ତୁମେ ଯେମିତି ଲାଗୁନି ଆମକୁ ବି ତୁମମାନଙ୍କ ସଙ୍ଗେ ଭଲ ଲାଗୁନି। ଆମ ନିଶ୍ଚୟ ହିସାବରେ ଆମେ ସେଇଟା ଦେଖିବୁ, ତା ଆମେ ବି ସୁସାଇଡ୍ ରହିପାରିବୁନି ନା, ଏଠି ଭଲ ଖରାପର କିଛି ଚଏସ୍ ନାହିଁ। ଆଚାର୍ଯ୍ୟମାନେ ଯେଉଁ ପନ୍ଥାରେ ଯାଇଛନ୍ତି, ଗୁରୁବର୍ଗ ଯେଉଁ ପନ୍ଥାରେ ଯାଇଛନ୍ତି, ଆମକୁ ସେଇଟା ଯିବାକୁ ପଡ଼େ। ଚଏସ୍ଟା ୱାନ୍ ଚଏସ୍ ଆଣିଲା ମାନେ ତୁମେ ଆଉ ସେ ବାହାରେ ରହିବନି, ଏଠି କିଛି ଭଲ ଲାଗିଲେ ବି କରିବାକୁ ପଡ଼େ, ଉପାୟ ଜିନିଷ ନାହିଁ। କାରଣ ଆମର ଲାଇଫ୍ଟା ହେଉଛି କେବଳ ଭଗବାନଙ୍କୁ ଖୁସି କରିବା, ଆଚାର୍ଯ୍ୟମାନଙ୍କୁ ଖୁସି କରିବା, ସବୁଠୁ ନିଜ ଚଏସ୍ରେ ହେବନି। ଆଉ କେଉଁଠି ବି ତୁମେ ଚେଞ୍ଜେସ୍ କର, କେଉଁଠି ତୁମେ ଯାଅ, ତୁମେ ନିଜ ଚଏସ୍ କେବେ ରହିବନି। ଏ ଜଗତରେ ଗୋଟେ ଚଏସ୍, ଇଣ୍ଡିଭିଜୁଆଲ୍ ଚଏସ୍ କାହାକୁ ଦିଆଯାଇନି, ସେଇଟା ଗୋଟେ ମାୟା। ଇଣ୍ଡିଭିଜୁଆଲ୍ ଚଏସ୍ ମାନେ ଗୋଟେ ମାୟା, ସେଠି ତୁମେ ପହଞ୍ଚ ସେଠି ଆଉ ଗୋଟେ କିଛି ପ୍ରୋବ୍ଲେମ୍ ଷ୍ଟାର୍ଟ ହେବ। ତେଣୁ ବରଂ ପୂର୍ବାଚାର୍ଯ୍ୟମାନଙ୍କର ପଦ୍ଧତିକୁ ଅନୁସରଣ କରିବାକୁ ପଡ଼ିବ। କାହିଁକି ମୁଁ ଆମେ କହିପାରିବୁନୁ, ଆଉ ତୋ କ'ଣ କୁହାଯାଇପାରିବ, କାହିଁକି ତୁମେ ଏମିତି କରୁଛ, କାହିଁକି ସେମିତି କରୁଛ, କ'ଣ କରାଯିବ? ଆମ ଆଚାର୍ଯ୍ୟ ଗୁରୁବର୍ଗ କରୁଛନ୍ତି, ଆମେ ଏଇଟା କରିବୁ ଆଉ, ସେଇଟା ପସନ୍ଦ ନ ଲାଗିଲେ ଆମେ କରିବୁ। ଆମେ ଆମକୁ ସେଇଟା କ'ଣ ଲାଗେ, ଯିଏ ଭଜନ ରହସ୍ୟଟା ଜାଣେ, ତାର ଜୀବନର ଲକ୍ଷ୍ୟଟା ରହିଲା ସୁଖର ରହିବାର ନୁହେଁ, ତାର ଜୀବନର ଲକ୍ଷ୍ୟଟା ରହିଲା ଗୁରୁଦେବ କୁହନ୍ତି ସେଇଟା କୁହ, ଏଇଟା ଗୋଟେ ହାଉତାସମୟ ଜୀବନ, ମହାପୁରୁଷ ସବୁବେଳେ ହାଉତାସ ହଉଥିଲେ ନା, ଆଉ ସବୁବେଳେ କେମିତି ମୋତେ କୃପା ମିଳିବ ଆଉ। ଆଉ ତୁମେ ପିସ୍ଫୁଲ୍ ଚାହିଁବ, ତୁମେ ଖାଇପିଇ, ଏଠି ପିସ୍ଫୁଲ୍ ମାନେ ଆଳସ୍ୟ, ବେଶୀ ଟାସ୍କ ନେବିନି, ମୋର ଖାଇପିଇ ମୋର ଚୁପଚାପ ରହିବ, ସେଥିରେ ତୁମେ ବଞ୍ଚିପାରିବନି। ସେଇଟା ଭକ୍ତି, କୃଷ୍ଣ କୃପା ପାଇବାର ରାସ୍ତା ନୁହେଁ, ବଞ୍ଚିଯିବାର ରାସ୍ତା, କୃପା ପାଇବାର ରାସ୍ତା ନୁହେଁ। କୃପା ପାଇବା ରାସ୍ତା ହେଲେ ପୂର୍ବାଚାର୍ଯ୍ୟମାନେ ଯେଉଁ ରାସ୍ତାରେ ଯାଇଛନ୍ତି ସେଇଠୁ, ସେଇ ଓଡ଼ିଆରେ କୁହନ୍ତିନି କ'ଣ, ଠେଲିପେଲି ଘସି ଫସି ଯିବ, ମେଳା ଭିତରେ ପଶି ଯାଇଛ ଭାବିଲେ କ'ଣ କରିବ, ବସିଗଲ ଭିତରକୁ କ'ଣ କ'ଣ କରିବ, କ'ଣ ଗାଡ଼ି କରିକି ପୁରା ଛୁଆପିଲାଙ୍କୁ ଧରିକି ଯାଇଛ, ସବୁ ନାତି ନାତୁଣୀ ଧରିକି ମେଳାରେ ଯାଇ ପହଞ୍ଚିଗଲ, 20-30 କିଲୋମିଟର ଗାଡ଼ି ଗୋଟେ ରିଜର୍ଭ କରି ଯାଇଛ, ହାଟି କ'ଣ କରିବି, ମେଲଣ ଫେଲଣ ଯାଆନ୍ତିନି ଲୋକ ଦେଖିନ, କ'ଣ କରିବ, ହାତକୁ ହାତ ହାତକୁ ହାତ ଧର, ଠେଲା ପେଲା ହେଇକି ଚାଲ, ସେ କହିଲେ ନା ମୁଁ ଯିବିନି, ସେ ପୁରୀର ଯେଉଁ ଯାଇଥିଲେ ପରିପୂର୍ଣ୍ଣ କାମ, ସେ ତିନି ଜଣ ଥାନ୍ତି, ସେ ସ୍ୱାମୀ ସ୍ତ୍ରୀ ଝିଅଟା, ବଡ଼ ଝିଅଟା ମୋ ଆଗରେ ଠିଆ ହେଇଥାଏ, ଆଉ ତା ମାତାଜୀଟା ତା ପୁଅଟା ପଶ୍ଚିମ ଗେଟ୍ ବାଟେ ପଶୁଛୁ, ସେ ଭିଡ଼କୁ ଦେଖି ସେ କୁ ତା ମାତାଜୀ ଯିଏ କହୁଛି, ସ୍ତ୍ରୀ ଯିଏ କହୁଛି, ମୁଁ ଯିବିନି, ଦେଖିଲ ମା ଆଉ ତାର ଝିଅ ଆଉ ବାପ ତାର ପଳେଇ ଗଲେ। ମୁଁ କହିଲି ମା ତୁମେ ପଳେଇ ଆସୁ ନା, ମୁଁ ଏଇଠି ଅଛି, ଆସ ତ ଆସ ନା, ମୁଁ ତ ଯିବିନି ଆଉ। ସେ ତା ସ୍ୱାମୀକୁ ସେମିତି ଯିବାକୁ ପଡ଼ିବ ନା, ତୁମକୁ ଠେଲିକି ଆଉ, ନା ମୁଁ ଯିବିନି, ଏତେ ଲୋକ ଭିଡ଼ରେ ଯିବିନି, ଲକ୍ଷ ଲକ୍ଷ ହଜାର ହଜାର ଲୋକ, ବାପରେ ଆରେ ତୁମକୁ ଯିବାକୁ ପଡ଼ିବ, ଆଉ ରାସ୍ତା ବି ନାହିଁ ନା, ସେମିତି ଠେଲି ପେଲି ଘୋଷରେ ଘୋଷରେ ଯିବାକୁ ପଡ଼ିବ। ସେଇଟା ଆମେ ଭକ୍ତ ହେଇଛେ ମାନେ ତୁମେ ସେମିତି ଘୋଷରେ 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 ଯିବାକୁ ପଡ଼ିବ, ଏ ରାସ୍ତାଟା ସେଇଆ, ସମସ୍ତେ ଏମିତି ଯାଇଛନ୍ତି, ଆଉ ଆରାମସେ ତୁମେ ଖାଇପିଇକି ରହିବ, ସେଇଟା ଗୋଟେ ଅଲଗା ରାସ୍ତା, ସେଇଟା କୃପା ପାଇବା ରାସ୍ତା ନାହିଁ। ତୁମେ କୃପା ପାଇବ ଭଲ, ତୁମେ ଏଇ ରାସ୍ତାରେ ଯିବାକୁ ପଡ଼ିବ, ନିଜର ଚଏସ୍ କିଛି ଭଲ ନ ଲାଗେ ନ ଲାଗେ କ'ଣ କରିବାକୁ ପଡ଼ିବ। ଆମେ ତ ଆମେ ଜଣଙ୍କ ସୁଖ ପାଇଁ କରୁଛେ ମାନେ, ତା ଦେହରେ ଯେତେ ବାଧା ବିଘ୍ନ ଆଇଲେ ବି ଆମକୁ ସହିବାକୁ ପଡ଼ିବ, ଏଇଟା ଆମ ଜୀବନ। ସେଥିପାଇଁ ଭଗବାନ ସାଙ୍ଗେ ସାଙ୍ଗେ ଇଣ୍ଡିକେଟ୍ କରିଦେଲେ, ଅର୍ଜୁନ ମୁଁ ତୁମକୁ ଫୋର୍ସ କରୁନି, ଏଇଟା ପ୍ରୋସେସ୍, ପୂର୍ବେଇ ତରେଇ ପୂର୍ବର ଆଚାର୍ଯ୍ୟମାନେ ଏଇଟା କରିଛନ୍ତି, ସେମାନେ ବିଶୁଦ୍ଧ ଚିତ୍ତ ହେଇକି ବି ସେମାନେ କର୍ମ କରିଛନ୍ତି, ତୁମେ ସେଥିପାଇଁ ଯୁଦ୍ଧ କର, କର୍ମର ଉପଦେଷ୍ଟା ଦେଉଛନ୍ତି। ହରେ କୃଷ୍ଣ, ଏ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ କି ଜୟ, ଶ୍ରୀଲ ଗୁରୁଦେବ କି ଜୟ, ନିତାଏ ଗୌର ପ୍ରମାଣ, ହରେ କୃଷ୍ଣ।